श्रीमद्भागवतम दसम स्कंध छब्बीस अध्याय श्लोक 17। प्रागयं वसुदेवस्य क्वचित् जातस्तवात्मजः वासुदेव इति श्रीमान् अभिज्ञा संप्रचक्षते। शब्दान्वाद प्राग पूर्वे अयम ऐसी श्रुति वसुदेवस्य वसुदेवंकर क्वचित् बेले बेले जातः जन्मग्रहण करिथिले तब तुमर आत्मजः कृष्ण जे तुम पुत्र रूपे जन्मग्रहण करिछंदी वासुदेव तेणु तक नाम वासुदेव रखा जाय पारे इति यही प्रकार श्रीमान अत्यंत सुंदर अभिज्ञा ज्ञानवान संप्रचक्षते कृष्ण को वासुदेव मध्य कहंती। श्लोकर अनुवाद कौन सी कारण रू तुमर यही परम सुंदर पुत्रटी पूर्वे वसुदेव पुत्र रूपे प्रकटित होते तेणु अभिज्ञ व्यक्ति मैंने वासुदेव कही था श्लोक कौन सी भावार्थ ना परवर्त श्लोक पाठ कर श्लोक 18। बहुनी सन्ति नामानि रूपाणि च सुतस्य ते गुणकर्मानुरूपाणि तान्यं वेद नो जनाः। अर्थात तुम्हारे ही पुत्रर गुण एवं कर्म अनुसार बहु नाम एवं रूप अच्छी ताहा मुझे जानी साधारण लोक मैंने ताहा जानती नहीं। श्लोक 19। एसव श्रेय आधास्य गोप गोकुल नंदन अनीन सर्व दुर्गा जूय मंजरी स्तरीशत। अर्थात गोप एवं गोकुल रे आनंदवर्धक यही शिशुटी तुम्हार मंगल साधन करिवे एवं यहाँ कृपार तुम्हें अनायास समस्त विघ्न अतिक्रम कर। श्लोक 20। पुराने व्रजपते साधवो दस्युपीडिता अराजके रक्षमाणा जिज्ञोर्दस्योन समेधिता। अर्थात हे नंद महाराज इतिहास वर्णना कराई जे पुराकाल अराजकता समय रे इंद्र जितेबले सिंहासनच्युत होते एवं मनुष्य माने दस्यु तस्कर मान द्वारा उत्पीड़ित होते सेतेबले एही शिशुटी आविर्भूत हो दस्यु तस्कर मान को पराजित कर समस्त को रक्षा करते एवं समृद्धि साधन करते। परवर्त श्लोक 21। ज एतस्मिन् महाभागे प्रीतिं कुर्वन्ति मानवः नारायो भी भवन्तीतान् विष्णुपक्षानि वासुरः। अर्थात असुर मैंने भगवान श्री विष्णु के पक्ष अवलंबन करी देवता मान को केतेबेळ भी पराभूत करिपारंती नाही। सेहिपरि जेउं व्यक्ति वा संप्रदाय श्रीकृष्ण के प्रति अनुरक्त सेमाने अत्यंत भाग्यवान कारण श्रीकृष्ण के प्रति अत्यंत प्रीतिजुक्त होगा फल सेमाने केवे भी कंस अनुचर सदृश असुर मान द्वारा किंबा अंतर शत्रु इंद्रिय मान द्वारा पराभूत हुवंती नाही। परवर्ती श्लोक 22। तस्मानंद कुमारोऽयं नारायण समगुण ही श्रिया कीर्त्यनुभावेन तत्कर्मसु न विस्मयः। शुक्रन बात अतएव नंद महाराज तुम्हारा ही शिशुटी गुण ऐश्वर्य कीर्ति एवं प्रभाव रे नारायण का समतुल्य हेब अतएव तांको कार्यकलाप रे तुम्हार विस्मित होगा उचित नुहे। भावार्थ नंद महाराज एठार गोपबाल मान को गर्गमुनि कथित श्रीकृष्ण का जन्मर गोपन वृतांतर उपसंहार प्रदान कर ज्ञानांजनशलाकया चक्षुरुन्मीलित येन तस्मै श्रीगुरवे नमः। श्रीचैतन्यमनभीष्टं दाविदं येन भूतले स्वयं रूपकदामयं ददाति सुपदान्तिकम्। हरे कृष्ण आज आम भागवतम दशम स्कंद छब्बीस अध्याय श्लोक 17 रु 22 छोटी श्लोक पाठ करिबा तेणु ये सब जितेबले विस्मित हो जाती ब्रजवासी मैंने सात वर्षर बालक कृष्ण किभली धारण कले गोवर्धन केवल जो गोवर्धन धारण कर नुह ଅତୀତରେ ବହୁତ ସବୁ ଅସମ୍ଭବ କାର୍ଯ୍ୟ ସବୁ ସମ୍ଭବ କରିଛନ୍ତି। ଆମେ ଯେମିତି ଆମେ ପଢ଼ୁଥିଲୁ ଯେ ନେପୋଲିଅନ କହୁଥିଲେ ଫ୍ରାନ୍ସର ଯେ ଫ୍ରେଞ୍ଚ ରିଭଲ୍ୟୁସନ୍ ଯିଏ କରିଥିଲେ ନେପୋଲିଅନ ବୋନାପାର୍ଟ, ସେ କହୁଥିଲେ ଇମ୍ପସିବୁଲ୍ ଇଜ୍ ଏ ୱାର୍ଡ଼ ହୁଇଚ୍ ଇଜ୍ ନଟ୍ ଫାଉଣ୍ଡ ଇନ୍ ମାଇ ଡିକ୍ସନାରୀ। ଅସମ୍ଭବ ଏଭଳି ଗୋଟେ ଶବ୍ଦ ଯାହାକି ମୋର ଡିକ୍ସନାରୀରେ ନାହିଁ। କିନ୍ତୁ ଯଦିଓ ସେ ଏକଥା କହିଥିଲେ, କିନ୍ତୁ ସେ ମୃତ୍ୟୁକୁ ଏଡ଼େଇ ପାରିନଥିଲେ, ମୃତ୍ୟୁ ସମ୍ଭାବନାକୁ ସେ ଅସମ୍ଭବ କରିପାରିନଥିଲେ, ବା ମୃତ୍ୟୁ ଯେ ଅବସମ୍ଭାବୀ ତାକୁ ସେ ଏଡ଼େଇ ପାରିନଥିଲେ। କିନ୍ତୁ ଭଗବାନ ପାଇଁ କୌଣସି ଅସମ୍ଭବ ନାହିଁ, ସବୁ ସେ ସମ୍ଭବ କରିପାରିବେ। ତେଣୁ ଏଠି ଯେତେବେଳେ ଏଇସବୁ ଅସମ୍ଭବ କାର୍ଯ୍ୟ ସବୁ କରୁଛନ୍ତି କୃଷ୍ଣ, ତେଣୁ ସେ ନନ୍ଦ ମହାରାଜଙ୍କୁ ସବୁ ପ୍ରଶ୍ନ ପଚାରୁଛନ୍ତି, କିଭଳି ଏ ଛୋଟ ପିଲା ଇଏ କିଏ ପ୍ରକୃତରେ? ଛଅ ଦିନର ଥିଲାବେଳେ ସେ ପୁତନାକୁ ହତ୍ୟା କରିଥିଲେ, ତିନି ମାସରେ ଶକଟାସୁରକୁ ଓଲଟେଇ ଦେଇଥିଲେ ବା ଉଦ୍ଧାର କରିଥିଲେ, ଏକ ବର୍ଷ ବେଳେ ତୃଣାବର୍ତ୍ତୀକୁ ହତ୍ୟା କରିଥିଲେ। ଏହିଭଳି ଭାବରେ ଅନେକ ଅସମ୍ଭବ କାର୍ଯ୍ୟ ସବୁ କରୁଛନ୍ତି। ତେଣୁ ସେ ଯେତେବେଳେ ଏହିଭଳି ଭାବରେ ବିସ୍ମ ପ୍ରକାଶ କଲେ, ନନ୍ଦ ମହାରାଜଙ୍କର ମନେ ପଡ଼ିଲା ସାତ ବର୍ଷ ତଳର ଘଟଣା, ଯେତେବେଳେ କୃଷ୍ଣ ଶହେ ଦିନରେ ଥିଲେ ସେହି ସମୟରେ ଗର୍ଗାଚାର୍ଯ୍ୟ ଆସି ଯେଉଁ ନାମକରଣ କରିଥିଲେ, ସେତେବେଳେ ଯେଉଁ କଥା ସବୁ କହିଥିଲେ, ସେ ନାରାୟଣ ସମ ଗୁଣେଇ, ଯଦିଓ ବାଳକ ଭଳି ରହିଛନ୍ତି କିନ୍ତୁ ସେ ନାରାୟଣ ସମ, ନାରାୟଣଙ୍କ ଭଳି ତାଙ୍କର ଗୁଣ ରହିଛି, ଐଶ୍ୱର୍ଯ୍ୟ ବା ଶକ୍ତି ସବୁ ରହିଛି। ତେଣୁ ଏଥିରେ ବିସ୍ମୟ ପ୍ରକାଶ କରିବାର ଆବଶ୍ୟକତା ନାହିଁ। ଏସବୁ କଥା ବର୍ତ୍ତମାନ ଯାହା ଆଜି ପର୍ଯ୍ୟନ୍ତ ଗୋପନ ଥିଲା, ଆଜି ନନ୍ଦ ମହାରାଜ ତାଙ୍କର ବ୍ରଜବାସୀମାନଙ୍କୁ ଆଜି ଏ କଥା ସବୁ କହୁଛନ୍ତି। ଗତ ଶ୍ଳୋକ ଯେଉଁ ଷୋହଳରେ ଯେଉଁ କୁହାଯାଉଥିଲା ଯେ ଭଗବାନ ଯେତେବେଳେ ଗର୍ଗାଚାର୍ଯ୍ୟ କୃଷ୍ଣଙ୍କର ନାମକରଣ କରୁଥିଲେ, ସେତେବେଳେ ସେ କହିଥିଲେ ଏକଥା ସବୁ ଯେ ଆସନ୍ ବର୍ଣ୍ଣାଶ୍ରୟୁଶ୍ଚ ଗୁଣତନୁ ଯୁଗଂତନୁ ଶୁକ୍ଳୋ ରକ୍ତ ସ୍ତଥା ପିତ ଇଦାନିଂ କୃଷ୍ଣତାଙ୍ଗତା, ଏ କଥାଟା ସେ କହିଥିଲେ। କିନ୍ତୁ ନନ୍ଦ ମହାରାଜ ତାଙ୍କ ଭାଷାରେ ସେ ପ୍ରକାଶ କଲେ ଯେ ବର୍ଣ୍ଣାଶ୍ରୟ କିଳାଶ୍ୟସନ୍ ଗୁଣତନୁ ଯୁଗଂତନୁ ଶୁକ୍ଳୋ ରକ୍ତ ସ୍ତଥା ପିତ ଇଦାନିଂ କୃଷ୍ଣତାଙ୍ଗତା। ତେଣୁ ତିନି ଯୁଗରେ ଭଗବାନ ତିନୋଟି ରଙ୍ଗ ଧାରଣ କରିଥିଲେ, ଇଏ ହେଉଛନ୍ତି କୃଷ୍ଣ ଯିଏ, ଇଏ ହେଉଛନ୍ତି ତିନି ଯୁଗରେ ତିନୋଟି ରଙ୍ଗ ଧାରଣ କରିଥିଲେ, ବର୍ତ୍ତମାନ କୃଷ୍ଣତାଙ୍ଗତା, ବର୍ତ୍ତମାନ କୃଷ୍ଣବର୍ଣ୍ଣ ଧାରଣ କରିଛନ୍ତି। ଅନ୍ୟ ଯୁଗମାନଙ୍କରେ ଶୁକ୍ଳ ରକ୍ତ ଏବଂ ପିତ ଏହି ତିନୋଟି ବର୍ଣ୍ଣ ଧାରଣ କରିଥିଲେ। ତେଣୁ ବର୍ତ୍ତମାନ ଯେଉଁ ସତର ଶ୍ଳୋକରେ କୁହାଗଲା ଯେ ପ୍ରାଗୟଂ ବସୁଦେବସ୍ୟ କ୍ୱଚିତ୍ ଜାତ ସ୍ତବାତ୍ମଜ, ପ୍ରାଗ୍ ମାନେ ପୂର୍ବେ, କେତେଦିନ ପୂର୍ବେ ନନ୍ଦ ମହାରାଜ ଭାବୁଛନ୍ତି ଆଉ କେଉଁ ଜନ୍ମ କଥା, କିନ୍ତୁ ପ୍ରକୃତରେ ଏଇ ଶହେ ଦିନ ପୂର୍ବ ଘଟଣା କହୁଛନ୍ତି। ଗର୍ଗମୁନି ଶହେ ଦିନ ଯେତେବେଳେ ହେଇଥିଲା, କୃଷ୍ଣଙ୍କର ନାମକରଣ ହେଇଥିଲା, ଶହେ ଦିନ ପୂର୍ବରୁ ବସୁଦେବ ତାଙ୍କୁ ଆଣିକି ଛାଡ଼ିକି ଯାଇଥିଲେ ଏଠି ନନ୍ଦ ମହାରାଜଙ୍କ ଗୃହରେ, ଏ କଥା ନନ୍ଦ ମହାରାଜ ଜାଣିନାହାନ୍ତି। କିନ୍ତୁ ଗର୍ଗାଚାର୍ଯ୍ୟ ଜାଣିଛନ୍ତି, ସିଏ ହେଉଛନ୍ତି ବସୁଦେବଙ୍କର ପୁତ୍ର ଏବଂ ସିଏ ମଧ୍ୟ ଧ୍ୟାନରେ ସବୁ ଦେଖୁଛନ୍ତି, ସ୍ୱୟଂ ଭଗବାନଙ୍କୁ ଦର୍ଶନ କରୁଛନ୍ତି। ତେଣୁ କିନ୍ତୁ ସେ ଭଗବାନ ବୋଲି ପ୍ରଦର୍ଶିତ କରିପାରୁନାହାନ୍ତି ବା ଭଗବାନ ବୋଲି ସ୍ଥାପନ କରିପାରୁନାହାନ୍ତି, କାହିଁକି ନା ଯଦି ନନ୍ଦ ମହାରାଜ ଜାଣିବେ ଇଏ ହେଉଛନ୍ତି ଭଗବାନ, ତାହେଲେ ତାଙ୍କର ବାତ୍ସଲ୍ୟ ରସ କେମିତି, ରସର ଆଦାନ ପ୍ରଦାନ କେମିତି ହେବ, ସେ ତ ଭଗବାନ ବୋଲି ପୂଜା କରିବେ, ଆଉ ସେ ପୁତ୍ରର ସମ୍ବନ୍ଧରେ ଯେଉଁ ବିଭିନ୍ନ ପ୍ରକାର ଲୀଳା ସବୁ ରହିଛି, ବାତ୍ସଲ୍ୟ ଲୀଳା, ସେସବୁ କେମିତି କରିପାରିବେ? ତେଣୁ ଗର୍ଗମୁନି ଏହିଭଳି ଭାବରେ କଥାକୁ କହୁଛନ୍ତି, ବା ପ୍ରାଗୟଂ ବସୁଦେବସ୍ୟ କ୍ୱଚିତ୍ ଜାତ ସ୍ତବାତ୍ମଜ, ବସୁଦେବଙ୍କର ପୁତ୍ର ହେଥିଲେ ମଧ୍ୟ ତବାତ୍ମଜ ବୋଲି କହିଲେ, ତବାତ୍ମଜ ତୁମର ଆତ୍ମଜ, ଇଏ କିନ୍ତୁ ତୁମର ପୁତ୍ର, ସେ କେବେ ହେଇଥିବେ ବସୁଦେବଙ୍କ ପୁତ୍ର, କିନ୍ତୁ ଇଏ ହେଉଛନ୍ତି ତୁମର ପୁତ୍ର, ତାର ଅର୍ଥ ହେଉଛି ସେଇଟା। ପ୍ରାଗୟଂ ବସୁଦେବସ୍ୟ କ୍ୱଚିତ୍ ଜାତ ତବାତ୍ମଜ ବାସୁଦେବ ଇତି ଶ୍ରୀମାନ, ତେଣୁ ସମସ୍ତେ ଜାଣନ୍ତି ଇଏ ହେଉଛନ୍ତି ଶ୍ରୀମାନ ବାସୁଦେବ। ଶ୍ରୀ ସବୁକିଛି ସମ୍ପତ୍ତି ରହିଛି ତାଙ୍କର, ବାସୁଦେବ ବସୁଦେବଙ୍କର ପୁତ୍ର। ବସୁଦେବ ଶବ୍ଦର ଅର୍ଥ ଶ୍ରୀମଦ ଭାଗବତଙ୍କୁ ବର୍ଣ୍ଣନା କରାଯାଇଛି ଯେ ସତ୍ତ୍ୱଂ ବିଶୁଦ୍ଧଂ ବସୁଦେବ ସର୍ଜିତଂ ଯଦି ଏତେ ତତ୍ର ପୁମାନ ପାବୃତା ସତୀ ଚ ତସ୍ମିନ୍ ଭଗବନ୍ ବାସୁଦେବେ ଇ ଅଧକ୍ଷଜୋ ମେ ନମସା ବିଧିୟତେ। ସତ୍ତ୍ୱଂ ବିଶୁଦ୍ଧଂ, ଇଏ ଶ୍ରୀମଦ୍ ଭାଗବତଂ ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏ କଥାଟି ଶିବଜୀ କହୁଛନ୍ତି, ସତୀଙ୍କୁ କହିଛନ୍ତି। ତେଣୁ ଯେତେବେଳେ ସତୀ ତାଙ୍କର ପିତା ଦକ୍ଷ ଯଜ୍ଞ କରୁଥିଲେ, ସମସ୍ତଙ୍କୁ ନିମନ୍ତ୍ରଣ ଦେଇଥିଲେ, ତାଙ୍କୁ ନିମନ୍ତ୍ରଣ କରିନଥିଲେ, ତେଣୁ ଶିବଜୀ ଚାହୁଁନଥିଲେ ଯିବା ପାଇଁ, କାରଣ ତା ପୂର୍ବରୁ ଯେଉଁ ଯଜ୍ଞ ହୋଇଥିଲା ସେ ଯଜ୍ଞରେ ସେ ଅପମାନ କରିଥିଲେ ଶିବଜୀଙ୍କୁ। ଶିବଜୀ ସେ ଅପମାନକୁ ଗ୍ରହଣ କରିନାହାନ୍ତି, କିନ୍ତୁ ଦକ୍ଷ ସେ ଅପମାନ ଦ୍ୱାରା ଜର୍ଜରିତ ହେଉଛନ୍ତି, ଅପମାନ ଦେଇକରି ମଧ୍ୟ ସେ ଶିବଜୀଙ୍କ ବିରୁଦ୍ଧରେ ସବୁବେଳେ ରହିଛନ୍ତି। ତେଣୁ ଶିବଜୀ ଚାହୁଁନଥିଲେ ଯିବା ପାଇଁ, କିନ୍ତୁ ଝିଅ କନ୍ୟା ହେବେ ସତୀ, ସେ ବାରମ୍ବାର ଅନୁରୋଧ କରୁଥିବାରୁ ତେଣୁ ସେ ପୂର୍ବ ଘଟଣାଟି କହିଲେ। ଆଉ ପୂର୍ବରୁ ଯେତେବେଳେ ଯଜ୍ଞ ହୋଇଥିଲା ସେହି ସମୟରେ ତାଙ୍କର ପିତା, ସତୀଙ୍କର ପିତା ଶିବଜୀଙ୍କୁ ବହୁତ ଅପମାନ କରିଥିଲେ, କିନ୍ତୁ ଶିବଜୀ ହସିଥିଲେ, କ୍ରୋଧ ପ୍ରକାଶ କରୁନଥିଲେ, କିନ୍ତୁ ଦକ୍ଷ ସବୁବେଳେ ତାଙ୍କ ବିରୁଦ୍ଧ ହେଇକି ରହିଛନ୍ତି। ତେଣୁ ସେ କଥା ସେ କହୁଛନ୍ତି ଯେ ସତ୍ତ୍ୱଂ ବିଶୁଦ୍ଧଂ ବସୁଦେବ ସର୍ଜିତଂ ଯଦି ଏତେ ତତ୍ର ପୁମାନ ପାବୃତା ସତୀ ଚ ତସ୍ମିନ୍ ଭଗବାନ ବାସୁଦେବେ ଇ ଅଧକ୍ଷଜୋ ମେ ନମସା ବିଧିୟତେ। ଦକ୍ଷଙ୍କର କ୍ରୋଧ ପ୍ରକାଶ କରିବାର କାରଣ ହେଉଛି ଯେ ସେ କାହିଁକି ଦେଲେନି, ସମ୍ମାନ ପ୍ରଦର୍ଶନ କଲେ ନାହିଁ, ତାଙ୍କର ଜ୍ୱାଇଁ ହେଇ କାହିଁକି ସମ୍ମାନ ପ୍ରଦର୍ଶନ କଲେ ନାହିଁ। ତେଣୁ ଶିବଜୀ କହୁଛନ୍ତି ଯେ ପ୍ରକୃତରେ ଯେଉଁମାନେ ମହାନ ବ୍ୟକ୍ତି ସେମାନେ ସବୁବେଳେ ବିଶୁଦ୍ଧ ସତ୍ତ୍ୱ ସ୍ତରରେ ଥାଆନ୍ତି, ଏ ତ୍ରିଗୁଣ ଭିତରେ ସେମାନେ ନଥାନ୍ତି। ତ୍ରିଗୁଣ ହେଉଛି ସତ୍ତ୍ୱ ରଜତମ, ତିନୋଟି ଗୁଣ। ଯେତେ ମହାନ ବ୍ୟକ୍ତି ହେଲେ ମଧ୍ୟ ଭୌତିକ ଜଗତରେ ଯେଉଁମାନେ ଭୌତିକ ସ୍ତରରେ ଅଛନ୍ତି ସେମାନେ ଖୁବ୍ ବେଶୀରେ ଏଇ ସତ୍ୱଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି, କିନ୍ତୁ ଯେଉଁମାନେ ମହାତ୍ମା ସେମାନେ ସତ୍ୱଗୁଣକୁ ମଧ୍ୟ ଅତି ପାର ହୋଇଯାଆନ୍ତି, ଶୁଦ୍ଧ ସତ୍ୱ ସ୍ତରକୁ ଆସନ୍ତି। ସତ୍ୱଂ ବିଶୁଦ୍ଧମ୍, ଇଏ ହେଉଛି ବିଶୁଦ୍ଧ ସତ୍ୱ, ଯାହାକୁ ବସୁଦେବ କୁହାଯାଏ। ବସୁଦେବର ଅର୍ଥ ହେଉଛି ବିଶୁଦ୍ଧ ସତ୍ୱ। ବସୁଦେବଙ୍କର ପୁତ୍ର ହୋଇକି ଆସିଲେ ଭଗବାନ, ତେଣୁ ତାଙ୍କ ନାମ ହେଲା ବାସୁଦେବ। ତେଣୁ ଯିଏ ଏଇ ବସୁଦେବ ସ୍ତରକୁ ପ୍ରାପ୍ତ ହେବେ, ଶୁଦ୍ଧ ସତ୍ୱ ସ୍ତରକୁ ପ୍ରାପ୍ତ ହେବେ, ସେ ଭଗବାନଙ୍କୁ ପ୍ରାପ୍ତ ହେବେ, ତା'ର ଅର୍ଥ ହେଉଛି ଏଇଟା। ଶୁଦ୍ଧ ସତ୍ୱ ସ୍ତର ଇଏ ହେଉଛି ବସୁଦେବ। ତେଣୁ ସତ୍ୱଂ ବିଶୁଦ୍ଧମ୍ ବସୁଦେବ ସର୍ଜିତମ୍ ଯଦି ଏତେ ତତ୍ର ପୁମାନ ପାବୃତା, ଜଣେ ଯଦି ଶୁଦ୍ଧ ସତ୍ୱ ସ୍ତରକୁ ଯିବେ ତାହେଲେ ଏଇ ଯେଉଁ ତିନି ଗୁଣରେ ସେ ଆବୃତ ହୋଇକି ରହିଛନ୍ତି, ଯମିନାବୃତେ ବହ୍ନି ଯଥାଦର୍ଶ ମିଳନ ଚ ଯଥୋଲ୍ବେନା ବୃତ ଗର୍ଭ ତଥା ତିନି ତମାବୃତମ, ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି। ଆମେ କେମିତି ଆବୃତ ହୋଇକି ରହିଛେ, ଧୂମିନା ବୃହତେ ବହ୍ନି, ଯେଭଳି ଭାବରେ ଅଗ୍ନି ବହ୍ନି ଦ୍ୱାରା ଆବୃତ ହୋଇକି ରହିଥାଏ, ଯଥାଦର୍ଶ ମିଳନ ଚ ଯେଭଳି ଭାବରେ ଦର୍ପଣରେ ମଇଳା ପଡ଼ିଗଲେ, ଧୂଳି ପଡ଼ିଗଲେ ସେ ଗୋଟେ ଆବୃତ ହୋଇକି ରହିଥାଏ, ଏବଂ ଯଥୋଲ୍ବେନା ବୃତ ଗର୍ଭ, ଗର୍ଭରେ ଯେଉଁଭଳି ଭାବରେ ସନ୍ତାନ ଆବୃତ ହୋଇକି ରହିଥାଏ, ସେହିଭଳି ଭାବରେ ସମସ୍ତ ଜୀବମାନେ ଏହି ଭୌତିକ ଜଗତର ତ୍ରିଗୁଣ ଭିତରେ ଆବୃତ ହୋଇକି ରହିଛନ୍ତି। ତଥା ତିନିଦମ୍ ଆବୃତମ୍, ଇଦମ୍ କହିଲେ ଭଗବାନ କହୁଛନ୍ତି, ସେହିଭଳି ଭାବରେ ଅର୍ଜୁନ ସମସ୍ତେ ଏହି ତିନି ଗୁଣ ଭିତରେ ଆବୃତ ହୋଇକି ରହିଛନ୍ତି। କାହାର ସତ୍ୱଗୁଣର ଆବରଣ ରହିଛି, କାହାର ରଜଗୁଣର ଆବରଣ ରହିଛି, କାହାର ତମଗୁଣର ଆବରଣ ରହିଛି, ତାକିଏ ମିଶ୍ରିତ ଗୁଣର ଆବରଣରେ ରହିଛନ୍ତି। କିନ୍ତୁ ଯେଉଁମାନେ ଶୁଦ୍ଧ ସତ୍ତ୍ୱ ସ୍ତରର ସେମାନେ ଏଇ ଯେଉଁ ଆବୃତରୁ ମୁକ୍ତ, ସେ କଥା ପୁମାନ ଅପାବୃତ ସତ୍ୱିଚ ତସ୍ମିନ୍ ଭଗବାନ ବାସୁଦେବେ। ତେଣୁ ଯେଉଁମାନେ ସେଇ ଶୁଦ୍ଧ ସତ୍ତ୍ୱ ସ୍ତରରୁ ଗଲେଣି ସେମାନେ ସବୁବେଳେ ଭଗବାନ ବାସୁଦେବଙ୍କର ଅଧ୍ୟକ୍ଷଜ, ସେ ହେଉଛନ୍ତି ଅଧ୍ୟକ୍ଷଜ ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ। ତେଣୁ ସେଇ ଅଧ୍ୟକ୍ଷଜକୁ ନମସା ବିଧିୟତେ, ସବୁବେଳେ ସେ ନମସ୍କାର କରୁଛନ୍ତି, ଆଉ ଅଲଗା ନମସ୍କାର କରିବାର ଆବଶ୍ୟକତା ନାହିଁ। ଦକ୍ଷ ଯଦିଓ ଜାଣିପାରୁନାହାନ୍ତି, ଯଦିଓ ସେ ବହୁତ ଦକ୍ଷ, ବ୍ରହ୍ମାଙ୍କର ପୁତ୍ର, ସାଧାରଣ ବ୍ୟକ୍ତି ନୁହନ୍ତି, କର୍ମକାଣ୍ଡ ଧାରାରେ ବହୁତ ଦକ୍ଷ, କିନ୍ତୁ ବେଦର ସୂକ୍ଷ୍ମ ଅର୍ଥକୁ ବୁଝିବାରେ ସେ ସକ୍ଷମ ହୋଇନାହାନ୍ତି, ଦକ୍ଷ ନୁହନ୍ତି। କିନ୍ତୁ ଶିବଜୀ ବୈଷ୍ଣବମାନଙ୍କ ଯଥାସମ୍ଭୁ, ସେ ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ ଶିବଜୀ, ସେ ସୂକ୍ଷ୍ମ ତତ୍ତ୍ୱକୁ ଜାଣନ୍ତି। ସେଥିପାଇଁ ସେ କହିଲେ ଅହମ୍ ବେତି ସୁଖ ବେଦ୍ମୀ ବ୍ୟାସ ବେତି ନ ବେତିବା ଭକ୍ତିଆ ଭାଗବତମ ଗ୍ରାହ୍ୟ ନ ବୁଦ୍ଧିଆ ନ ଚ ଟିକିଆ। ସେଥିପାଇଁ ସେ କହିଲେ ଭବାନୀଙ୍କୁ ଯେ ଅହମ୍ ବେତି, ଭଗବାନ ଶିବଜୀ ଜାଣନ୍ତି, ଏ ଭାଗବତଙ୍କୁ ଜାଣନ୍ତି ଏବଂ ସୁଖ ମଧ୍ୟ ଜାଣନ୍ତି। କାହିଁକି ନା ଯେତେବେଳେ ଶିବଜୀ କହୁଥିଲେ ତାଙ୍କର ପତ୍ନୀଙ୍କୁ, ସେହି ସମୟରେ ଏକାମ୍ର କାନାଡ଼ି ଭୁବନେଶ୍ୱରରେ, ସେଇ ଏକାମ୍ର କାନାଡ଼ିରେ ଯେତେବେଳେ କହୁଥିଲେ ସେହି ସମୟରେ ସୁଖ ପକ୍ଷୀ ରୂପରେ ଆସି ସେ ଆମ୍ର ଗଛର ଉପରେ ରହି ଶୁଣୁଥିଲେ। ତେଣୁ ଶିବଜୀ କହୁଛନ୍ତି ସିଏ ବି ଜାଣନ୍ତି, ଅହମ୍ ବେତି ସୁଖ ବେଦ୍ମୀ ବ୍ୟାସ ବେତି ନ ବେତିବା ବ୍ୟାସଦେବ। ତାଙ୍କର ପତ୍ନୀ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ବ୍ୟାସ ଭାଗବତ ରଚନା କରିଛନ୍ତି ସିଏ ଜାଣିଛନ୍ତି କି ନ ଜାଣିଛନ୍ତି, କାହିଁକି ଆପଣ କହିଲେ ନା ଭକ୍ତିଆ ଭାଗବତମ ଗ୍ରାହ୍ୟ, ଭକ୍ତି ଯେଉଁମାନଙ୍କର ଅଛି ସେମାନେ ହିଁ ଭାଗବତଙ୍କୁ ବୁଝିବେ, ନ ବୁଦ୍ଧିଆ ନ ତ ଟିକିଆ। ବହୁତ ବୁଦ୍ଧି ଦ୍ୱାରା ବହୁତ ସଂସ୍କୃତ ଜ୍ଞାନ ଅଛି ବା ବହୁତ ଟିକା ଅଧ୍ୟୟନ କରିଛନ୍ତି ବା ଟିକା କରିଦେଉଛନ୍ତି, ଶାସ୍ତ୍ର ଶବ୍ଦ ଜ୍ଞାନ ରହିଛି, ବ୍ୟାକରଣ ଇତ୍ୟାଦି ଅଳଙ୍କାର ଇତ୍ୟାଦି ଜ୍ଞାନ ରହିଛି, ସେ ଜାଣିଯିବେ ନା ସେ ଜାଣିପାରିବେ ନାହିଁ। ଯେଉଁଭଳି ଭାବରେ ଭଗବାନ ଭକ୍ତିର ମାଧ୍ୟମରେ ହିଁ ଗ୍ରହିତ ଜାଣିପାରନ୍ତି, ଜଣେ ଭକ୍ତି ମାଧ୍ୟମରେ ହିଁ ଭଗବାନଙ୍କୁ ଜାଣିବେ, ଭକ୍ତି ଅହମ୍ ଏକ ଗ୍ରାହ୍ୟ, ଅନ୍ୟ କୌଣସି ଉପରେ ଜଣେ ଜାଣିପାରିବ ନାହିଁ। ଜ୍ଞାନ ମାଧ୍ୟମରେ ବା ଯୋଗ ମାଧ୍ୟମରେ ବା ଧ୍ୟାନ ମାଧ୍ୟମରେ ଭଗବାନଙ୍କୁ ଜାଣିପାରିବେ ନାହିଁ, କେବଳ ଭକ୍ତି ମାଧ୍ୟମରେ ହିଁ ଜଣେ ଭଗବାନଙ୍କୁ ଜାଣିବେ। ତେଣୁ ସେହିଭଳି ଭାବରେ ଏଠି କହୁଛନ୍ତି ଶିବଜୀ ଯେ ଭାଗବତ ମଧ୍ୟ ଭଗବାନଙ୍କର ଭିନ୍ନ ନୁହନ୍ତି, ଅଭିନ୍ନ। ଏ ଭାଗବତମର ଯେଉଁ ଦ୍ୱାଦଶ ସ୍କନ୍ଦ ରହିଛନ୍ତି, ଏ ଭଗବାନଙ୍କର ଶ୍ରୀଅଙ୍ଗ, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ଶ୍ରୀଅଙ୍ଗ। ତେଣୁ ଏଇ ଯେଉଁ ଦଶମ ସ୍କନ୍ଦ ଆମେ ପାଠ କରୁଛେ, ଏ ଦଶମ ସ୍କନ୍ଦ ହେଉଛନ୍ତି ଭଗବାନଙ୍କର ମୁଖପଦ୍ମ, ସୁନ୍ଦର ମୁଖପଦ୍ମ, ଇଏ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ଆଉ ଯେଉଁ ନଅଟି ତତ୍ତ୍ୱ ଅଛନ୍ତି ଭାଗବତମରେ, ଏସବୁ ଏଇ ଆଶ୍ରୟ ତତ୍ତ୍ୱର ଏଇ ତତ୍ତ୍ୱର ଆଶ୍ରିତ ନେଇ ଆଶ୍ରୟ ନେଇଛନ୍ତି। ନବାନାମ ଇଏ ଲକ୍ଷଣ, ଦଶମସ୍ୟ ବିଶୁଦ୍ଧାର୍ଥମ ନବାନାମ ଇଏ ଲକ୍ଷଣ ବର୍ଣ୍ଣୟତି ମହାତ୍ମାନ ଶ୍ରୁତିନା ଅର୍ଥନା ଅଞ୍ଜସା। ଏଇ ଦଶମ ସ୍କନ୍ଧରେ ଯେଉଁ ବିଷୟରେ ବର୍ଣ୍ଣନା କରାଯାଇଛି ସେ ଆଶ୍ରୟ ତତ୍ତ୍ୱ, ଅନ୍ୟ ସବୁ ନଅଟି ତତ୍ତ୍ୱ ଏଇ ଦଶମ ସ୍କନ୍ଧରରେ ଆଶ୍ରୟ ନେଇଛନ୍ତି, ଆଶ୍ରୟ ଗ୍ରହଣ କରିଛନ୍ତି। ତେଣୁ ପାଇଁ ଇଏ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ଇଏ ହେଉଛନ୍ତି ଭଗବାନଙ୍କର ମୁଖପଦ୍ମ। ତେଣୁ ଏହିଭଳି ଭାବରେ ଯେଉଁ ବସୁଦେବ କହିଲେ ଶୁଦ୍ଧ ସତ୍ତ୍ୱ ସ୍ତରକୁ ଯେଉଁମାନେ ଯିବେ ସେଇଠୁ ଆରମ୍ଭ ହେଉଛି ପ୍ରକୃତରେ ଭକ୍ତି ଆରମ୍ଭ ହେଉଛି। ପ୍ରଭୁପାଦ ମହାରାଜ କହିଛନ୍ତି ସେ କଥା ଭଗବତ ଗୀତାରେ, ଯେଉଁ ଶ୍ଳୋକ ରହିଛନ୍ତି ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ, ଯେ ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୌଚତି ନ କାଙ୍କ୍ଷତି ସମ ସର୍ବେଷୁ ଭୂତେଷୁ ମଦଭକ୍ତି ଲଭେତେ ପରା। ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଗଲେଣି ଅର୍ଥାତ୍ ତିନି ଗୁଣରୁ ଉର୍ଦ୍ଧ୍ୱକୁ ଗଲେଣି, ତିନି ଗୁଣରେ ଯେଉଁମାନେ ରହୁଛନ୍ତି ସେମାନେ ହେଉଛନ୍ତି ଜୀବଭୂତ, ତିନି ଗୁଣରୁ ଉର୍ଦ୍ଧ୍ୱକୁ ଯେଉଁମାନେ ଯାଇଛନ୍ତି ସେମାନେ ହେଉଛନ୍ତି ବ୍ରହ୍ମଭୂତ। ସେମାନଙ୍କର କେମିତି ଜାଣିବା ସେ ବ୍ରହ୍ମଭୂତ ସ୍ତରକୁ ଗଲେ ବୋଲି, ନା ପ୍ରସନ୍ନ ଆତ୍ମା, ସେମାନେ ସବୁବେଳେ ପ୍ରସନ୍ନ ହୋଇକି ରହିଥିବେ, ଏବଂ ନ ଶୋଚତି ନ କାଙ୍କ୍ଷତି, ଯେଉଁମାନେ ଗୁଣର ପ୍ରଭାବରେ ରହିଛନ୍ତି ତାଙ୍କର ସୂଚନା ଏବଂ ଆକାଂକ୍ଷା ରହିଛି। ସୂଚନା ଯେଉଁ ଜିନିଷଟା ଚାଲିଗଲା ସେଥିପାଇଁ ସୂଚନା, ଆକାଂକ୍ଷା ଯାହା ନାହିଁ ସେଥିପାଇଁ ଆକାଂକ୍ଷା, ଏଇଟା ଦରକାର ସେଇଟା ଦରକାର ଏସବୁ ଆକାଂକ୍ଷା ବହୁତ ବ୍ୟକ୍ତିଙ୍କର ରହିଛି। ତେଣୁ ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଗଲେଣି ତାଙ୍କର କୌଣସି ସୂଚନା ଏବଂ ଆକାଂକ୍ଷା ନାହିଁ। ତେଣୁ ଇଏ ହେଉଛି ମଦ୍ଭକ୍ତିଂ ଲଭତି ପରାମ, ଏହି ସ୍ତର ହେଉଛି ଭକ୍ତି ଜଣେ ପ୍ରାପ୍ତ ହେବ। ଦିସ୍ ଇଜ୍ ଦ ପ୍ଲାଟଫର୍ମ ଅଫ୍ ଭକ୍ତି, ପ୍ରଭୁପାଦ ମହାରାଜ କହନ୍ତି। ଏହି ସ୍ତରକୁ ଆସିଲେ ଜଣେ ଭକ୍ତି ଆରମ୍ଭ ହେବ। ତେଣୁ ଏହି ଶୁଦ୍ଧ ସତ୍ୟ ସ୍ତରରେ ଭକ୍ତି ଜଣେ ପ୍ରାପ୍ତ ହୋଇପାରିବ। ତେଣୁ ଭଗବାନ ସେଥିପାଇଁ ବସୁଦେବଙ୍କର ପୁତ୍ର ରୂପେ ଆସନ୍ତି। ତେଣୁ ଏଠି କୁହାହେଉଛି ପ୍ରାଗୟମ୍। ପ୍ରାଗୟମ୍ କହିଲେ ନନ୍ଦ ମହାରାଜ ଭାବୁଛନ୍ତି ଆଉ କେଉଁ ଜନ୍ମରେ କି କ'ଣ, କିନ୍ତୁ ପ୍ରକୃତରେ ଗର୍ଗାଚାର୍ଯ୍ୟ କହୁଛନ୍ତି 100 ଦିନ ପୂର୍ବର ଘଟଣା, ସ୍ପଷ୍ଟ ଭାବରେ କହୁନାହାନ୍ତି। ଭଗବାନଙ୍କର ସବୁକିଛି ଗୁହ୍ୟ ଜନ୍ମ ଗୁହ୍ୟଂ, ଭଗବାନଙ୍କର ସବୁକିଛି ଗୋପନୀୟ ଜିନିଷ। ତେଣୁ ଏଠି ବସୁଦେବଙ୍କର କଥା ଯେଉଁ କହୁଛନ୍ତି, ପ୍ରାଗୟଂ ବସୁଦେବସ୍ୟ କ୍ୱଚିତ୍ ଜାତ ତବାତ୍ମଜ, ଯଦିଓ କାଳେ ନନ୍ଦ ମହାରାଜ ଭୟ କରିଯିବେ ଇଏ ପ୍ରକୃତିରେ ବସୁଦେବଙ୍କର ପୁତ୍ର କି, ନା 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 ଇଏ ତବାତ୍ମଜ, ଇଏ ବସୁଦେବଙ୍କର ପୁତ୍ର ନୁହେଁ, ଇଏ ହେଉଛନ୍ତି ତବ ଆତ୍ମଜ। କେବେ ସେ ବସୁଦେବଙ୍କର ପୁତ୍ର ଥିଲେ, କିନ୍ତୁ ଯେହେତୁ ସେ ବସୁଦେବଙ୍କର ପୁତ୍ର ଥିଲେ ସେଥିପାଇଁ ବାସୁଦେବ ଇତି ଶ୍ରୀମାନ। ତେଣୁ ଯେଉଁମାନେ ଅଭିଜ୍ଞ, ଯେଉଁମାନେ ପ୍ରକୃତିରେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, କେଉଁମାନେ ଜ୍ଞାନୀ, ଭଗବତ ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ବହୁନାମ ଜନ୍ମନାମ ଅନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ବହୁ ଜନ୍ମ ବିତିଗଲା ପରେ ଜଣେ ଜ୍ଞାନୀ ସେ ଜାଣନ୍ତି ଯେ ଭଗବାନ ହେଉଛନ୍ତି, ଭଗବାନ ବାସୁଦେବ ହେଉଛନ୍ତି ସବୁକିଛି, ବାସୁଦେବ ସର୍ବମିତି। ଏହି ସ୍ତରକୁ ଯେଉଁମାନେ ଆସିବେ ସେ ହେଉଛନ୍ତି ମହାତ୍ମା, ଏବଂ ଏ ମହାତ୍ମା ହେଉଛନ୍ତି ବହୁତ ଦୁର୍ଲଭ, ସୁଦୁର୍ଲଭ, ଖାଲି ଦୁର୍ଲଭ ନୁହନ୍ତି ସୁଦୁର୍ଲଭ। ଭାଗବତଙ୍କ ଷଷ୍ଠ ସ୍କନ୍ଧରେ ପରୀକ୍ଷିତ ମହାରାଜ କଥା କହିଛନ୍ତି, ଯେତେବେଳେ ବୃତ୍ରାସୁର ଉପାଖ୍ୟାନ ଶ୍ରବଣ କଲେ ସେତେବେଳେ ଏଇ କଥାଟି କହିଛନ୍ତି ଯେ ମୁକ୍ତାନାମ ଅପି ସିଦ୍ଧାନାମ ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତାତ୍ମା କୋଟି ସ୍ୱପି ମହାମନେ। ସେଠି ମଧ୍ୟ ସେ କଥା କହୁଛନ୍ତି, ଯେଉଁମାନେ ନାରାୟଣ ପରାୟଣ, ଯେଉଁମାନେ ନାରାୟଣଙ୍କର ଭକ୍ତ, ନାରାୟଣଙ୍କ ପ୍ରତି ଜୀବନ ଉତ୍ସର୍ଗ କରିଛନ୍ତି ନାରାୟଣ ପରାୟଣ, ମୁକ୍ତାନାମ ଯେଉଁମାନେ ମୁକ୍ତି ପ୍ରାପ୍ତ ହୋଇଛନ୍ତି, ଏ ମୁକ୍ତି ପ୍ରାପ୍ତ ହେବା ଏତେ ସହଜ ଜିନିଷ ନୁହଁ, ଭୌତିକ ଜଗତ ତ୍ରିଗୁଣର ବନ୍ଧନରୁ ମୁକ୍ତି ପ୍ରାପ୍ତ ହେବା ଏତେ ସହଜ ନୁହଁ, କିନ୍ତୁ ଯେଉଁମାନେ ଜ୍ଞାନୀମାନେ ବହୁତ କଷ୍ଟ କରି ଏଇ ବ୍ରହ୍ମ ଚିନ୍ତନ କରି ଯଦିଓ ଏଇ ବ୍ରହ୍ମଭୂତ ସ୍ତରକୁ ପ୍ରାପ୍ତ ହୁଅନ୍ତି, ମୁକ୍ତ ସ୍ତର ପ୍ରାପ୍ତ ହୁଅନ୍ତି, କିନ୍ତୁ ସମସ୍ତ ସବୁ ଜ୍ଞାନୀମାନେ ଏହି ସ୍ତର ପ୍ରାପ୍ତ ହୋଇପାରନ୍ତି ନାହିଁ। କୋଟି ଜ୍ଞାନୀ ମଧ୍ୟ ହଏ ଏକଜଣ ମୁକ୍ତ, ଚୈତନ୍ୟ ଚରିତାମୃତ କୁହାଯାଇଛି, କୋଟିଏ ଜ୍ଞାନୀଙ୍କ ଭିତରୁ ହୁଏତ ଜଣେ ମୁକ୍ତ ହୋଇପାରନ୍ତି, କିନ୍ତୁ ତଥାପି ଏଇ ଯେଉଁ ମୁକ୍ତ ସ୍ତର 8ରୁ ମଧ୍ୟ ଉର୍ଦ୍ଧ ସ୍ତର ହେଉଛନ୍ତି ମୁକ୍ତାନାମ ଅପି ସିଦ୍ଧାନାମ, ଯେଉଁମାନେ ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଅନେକ ପ୍ରକାର ଯୋଗ ସିଦ୍ଧି ରହିଛି, 18 ପ୍ରକାର ଯୋଗ ସିଦ୍ଧି ଅଷ୍ଟାଦଶ ବୋଲି ଭାଗବତ 11:15 ବର୍ଣ୍ଣନା କରାଯାଇଛି, 18 ପ୍ରକାର ଯୋଗ ସିଦ୍ଧି ରହିଛି। ତେଣୁ ତା ଭିତରୁ 10ଟି ହେଉଛି ମୁଖ୍ୟ ଏବଂ 8ଟି ହେଉଛି ମୁଖ୍ୟ ସିଦ୍ଧ ଅଷ୍ଟାଦଶ ପ୍ରକ୍ତା ଧାରଣା ଯୋଗ ପାରଗେଇ ତାସାମ ଅଷ୍ଟୌ ମତ୍ ପ୍ରଧାନ ଦଶୈବ ଗୁଣ ହେଇଥିବ। ଭାଗବତ 11:15 ଭଗବାନ ଏଇଟା କହୁଛନ୍ତି ଉଦ୍ଧବଙ୍କୁ ଏ କଥା। ସିଦ୍ଧ ଅଷ୍ଟାଦଶ 18 ପ୍ରକାର ସିଦ୍ଧି ରହିଛି, ଧାରଣା ଯୋଗ ପାରଗେଇ ଯେଉଁମାନେ ଧାରଣା ଧ୍ୟାନ ଧାରଣା ଯୋଗ ଯେଉଁ ରହିଛି ପାତଞ୍ଜଳିଙ୍କର ଯୋଗ ଯମ ନିୟମ ଆସନ ପ୍ରାଣାୟାମ ଇତ୍ୟାଦି, ତେଣୁ ଯେଉଁମାନେ ଏଇ ଯୋଗରେ ପାରଗେଇ ଯୋଗର ଅନ୍ତିମ ସ୍ତରକୁ ଆସିଛନ୍ତି ଯୋଗ ପାରଗେଇ, ସେମାନେ ଏଇ 18 ପ୍ରକାର ସିଦ୍ଧି ପ୍ରାପ୍ତ ହୋଇପାରନ୍ତି। ତାଙ୍କ ଭିତରୁ ତାସାମ ଅଷ୍ଟୁ ମତ ପ୍ରଧାନ ଆଠଟି ହେଉଛି ଭଗବାନଙ୍କ ସହିତ ଯୁକ୍ତ ମତ ପ୍ରଧାନ ଦଶେଇବ ଗୁଣ ହେଇଥିବ ଆଉ ଯେଉଁ ଦଶଟି ଗୁଣର ପ୍ରଭାବରେ ଜଣେ ପ୍ରାପ୍ତ ହେବ ସିଦ୍ଧ ହେବ ତେଣୁ ପରୀକ୍ଷିତ ମହାରାଜ କହିଲେ ମୁକ୍ତାନାମ ବି ସିଦ୍ଧାନାମ ମୁକ୍ତମାନଙ୍କ ଠାରୁ ବା ତାଙ୍କଠାରୁ ମଧ୍ୟ ଆଉ ମାନେ ଅଧିକ ଯେଉଁମାନେ ଉନ୍ନତ ସ୍ତରକୁ ଯାଇଛନ୍ତି ସିଦ୍ଧି ପ୍ରାପ୍ତ ହେଇଛନ୍ତି କିନ୍ତୁ ତାଙ୍କଠାରୁ ମଧ୍ୟ ଆହୁରି ଉନ୍ନତ ସ୍ତର ହେଉଛନ୍ତି ନାରାୟଣ ପରାୟଣ ଯେଉଁମାନେ ଭଗବାନଙ୍କ ପାଇଁ ନିଜକୁ ଜୀବନକୁ ଉତ୍ସର୍ଗ କରିଛନ୍ତି ନାରାୟଣ ମୁକ୍ତାନାମ ସିଦ୍ଧାନାମ ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା ସେଭଳି ବ୍ୟକ୍ତି ସୁଦୁର୍ଲଭ ଯାହାକି ଭଗବତ ଗୀତା ସପ୍ତମ ଅଧ୍ୟାୟ ଭଗବାନ କହିଲେ ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାଙ୍କର ପଦ୍ଧତି ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ ସେ ହେଉଛନ୍ତି ମହାତ୍ମା ସୁଦୁର୍ଲଭ ପରୀକ୍ଷିତ ମହାରାଜ ସେୟା କହିଲେ ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା ସେମାନେ ହେଉଛନ୍ତି ପ୍ରକୃତରେ ପ୍ରଶାନ୍ତ ଆତ୍ମା ଯେଉଁମାନେ ନାରାୟଣ ପରାୟଣ ସେମାନେ ପ୍ରଶାନ୍ତ ଆତ୍ମା ଅନ୍ୟମାନେ ଯେଉଁମାନେ ଜ୍ଞାନୀମାନେ ମଧ୍ୟ ପ୍ରଶାନ୍ତ ଆତ୍ମା ନୁହନ୍ତି ବା ଯେଉଁମାନେ ଯୋଗୀମାନେ ମଧ୍ୟ ପ୍ରଶାନ୍ତ ଆତ୍ମା ନୁହନ୍ତି କାହିଁକି ନା ତାଙ୍କର କାମନା ରହିଛି ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ ଯେଉଁମାନେ କର୍ମ ମାର୍ଗରେ ଅଗ୍ରସର ହୁଅନ୍ତି କର୍ମକାଣ୍ଡିଆ ଧାରାରେ ତାଙ୍କର ଲକ୍ଷ୍ୟ ରହିଛି କେମିତି ଉପଭୋଗ କରିବେ ଉନ୍ନତ ଲୋକକୁ ଯାଇ ଏଠି ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି ଚେତନ ଭୁକ୍ତା ସ୍ୱର୍ଗଲୋକ ବିଶାଳମ ବିଶାଳ ସ୍ୱର୍ଗଲୋକରେ ବହୁତ ପ୍ରକାର ବିଶାଳ ଐଶ୍ୱର୍ଯ୍ୟ ସବୁ ରହିଛି କିନ୍ତୁ ତାଙ୍କର ଯେହେତୁ କାମନା ରହିଛି ସେଥିପାଇଁ ସେମାନେ ଶାନ୍ତି ପ୍ରାପ୍ତ ହୋଇପାରିବେ ନାହିଁ ଏବଂ ଜ୍ଞାନୀମାନେ ଯଦିଓ ମୁକ୍ତ ହୁଅନ୍ତି କିନ୍ତୁ ତାଙ୍କର ମୁକ୍ତି କାମନା ଥିବା ହେତୁ ସେମାନେ ମଧ୍ୟ ଶାନ୍ତିପ୍ରାପ୍ତ ହୋଇପାରନ୍ତି ନାହିଁ ଏବଂ ଯେଉଁମାନେ ଯୋଗ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ସେମାନଙ୍କର ଏହି ଯୋଗ ସିଦ୍ଧି କାମନା ଥିବାରୁ ସେମାନେ ଅଶାନ୍ତ ସେମାନେ ଶାନ୍ତ ନୁହନ୍ତି ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ କୃଷ୍ଣ ଭକ୍ତ ନିଷ୍କାମ କିନ୍ତୁ ଭଗବାନଙ୍କର ଭକ୍ତଙ୍କର ତାଙ୍କର କୌଣସି କାମନା ନାହିଁ ଯଦିଓ ତାଙ୍କର କାମନା ହେଉଛି ଏକମାତ୍ର ଭଗବାନଙ୍କର ସେବା କରିବା ସେଇଟା ହେଉଛି ଶୁଦ୍ଧ କାମନା ତେଣୁ ତାଙ୍କୁ ନିଷ୍କାମ ବୋଲି କୁହାଯାଏ ତେଣୁ ସେମାନେ ଶାନ୍ତ ତେଣୁ ଏଠି ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ସେ କଥା ଅଷ୍ଟାଦଶ ଅଧ୍ୟାୟରେ ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚନ୍ତି ନ କାଂକ୍ଷତି ସେମାନଙ୍କର ସୂଚନା ନାହିଁ କି ଆକାଂକ୍ଷା ନାହିଁ ତେଣୁ ସମାଜ ସର୍ବେଷୁ ଭୂତେଷୁ ସେମାନେ ସମସ୍ତ ପ୍ରତି ସମାନ ବ୍ୟବହାର କରନ୍ତି ଯେଉଁ ସମାନ ବ୍ୟବହାର ଶୁଣି ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଅର୍ଜୁନ କହିଲେ ଏ ଅସମ୍ଭବ ଷଷ୍ଠ ଅଧ୍ୟାୟରେ ଭଗବାନ ଯେତେବେଳେ ଧ୍ୟାନ ଯୋଗ ବିଷୟରେ କହୁଛନ୍ତି ସେତେବେଳେ ସେ ଏକଥା କହିଛନ୍ତି ଯେଉଁମାନେ ସମସ୍ତଙ୍କ ପ୍ରତି ସମାନ ସିଏ ହେଉଛନ୍ତି ଶ୍ରେଷ୍ଠ ଯୋଗୀ ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ ସେ କଥା ତେଣୁ ଅର୍ଜୁନ କହୁଛନ୍ତି ପ୍ରଭୁ ଯୋୟମ୍ ଯୋଗ ତ୍ୱୟା ପ୍ରକୃତ ସାମ୍ୟନ ମଧୁସୂଦନ ଏତସ୍ୟାହମ୍ ନ ପଶ୍ୟାମି ଚଞ୍ଚଳସ୍ତା ସ୍ଥିତି ସ୍ଥିରମ୍ ପ୍ରଭୁ ଆପଣ ଯେଉଁ ସାମ୍ୟ କଥା କହିଲେ ଏଇଟାକୁ ମୁଁ ଦେଖିପାରୁନାହିଁ ସାମ୍ନ ଯୋୟମ୍ ଯୋଗ ତ୍ୱୟା ପ୍ରକୃତ ସାମ୍ୟନ ମଧୁସୂଦନ ଏତସ୍ୟାହମ୍ ନ ପଶ୍ୟାମି ଏ ସମ ଅବସ୍ଥା ପ୍ରାପ୍ତ ହେବା ତ ଏତେ ସହଜ ନୁହଁ ମୁଁ ଦେଖିପାରୁନାହିଁ କେମିତି ଜଣେ ଏହି ସ୍ତରକୁ ଆସିପାରିବ ଅବଶ୍ୟ ମୁଁ ମାନୁଛି ମୋର ଚଞ୍ଚଳ ସ୍ଥିତି ସ୍ଥିରମ୍ ମୋର ମନ ଚଞ୍ଚଳ ଅବସ୍ଥାରେ ରହିଛି ତେଣୁ ଯାହା ହଉ ଭଗବାନ କହିଲେ ଅସଂଶୟ ମହାବାହ ମନ ଦୁର୍ନିଗ୍ରାଞ୍ଚଳମ୍ ଅଭ୍ୟାସ ନତ କୁମତେୟ ବୈରାଗ୍ୟ ନ ଚୁହେତୁ ଯଦିଓ ମନକୁ ଚଞ୍ଚଳ ମନକୁ ସ୍ଥିର କରିବା ବହୁତ ଅସମ୍ଭବ କିନ୍ତୁ ତଥାପି ଅସଂଶୟ ମହାବାହ ମନ ଦୁର୍ନିଗ୍ରହ ସେଥିରେ କୌଣସି ସନ୍ଦେହ ନାହିଁ ମନକୁ ନିଗ୍ରହ କରିବା ଏତେ ସହଜ ନୁହଁ କିନ୍ତୁ ଅଭ୍ୟାସ ଯଦି ଅଭ୍ୟାସ ଜଣେ କରିବ ତାହେଲେ ସେ ଏଇ ବୈରାଗ୍ୟ ପ୍ରାପ୍ତ ହେଇ ଏହି ସ୍ତରକୁ ଆସିପାରିବ ତେଣୁ ଯେଉଁ ଗର୍ଗମୁନି କହିଛନ୍ତି ବାସୁଦେବ ଇତି ଶ୍ରୀମାନ ଅଭିଜ୍ଞା ସମ୍ପ୍ରଚକ୍ଷତେ ଇଏ ହେଉଛନ୍ତି ପ୍ରକୃତିରେ ଜ୍ଞାନୀ ବ୍ୟକ୍ତି ଇଏ ଜାଣନ୍ତି ଭଗବାନ ହେଉଛନ୍ତି ସବୁକିଛି ଭାସୁଦେବ ସର୍ବମିତି ସମାତ୍ମା ସୁଦୁର୍ଲଭ। ତେଣୁ ସେମାନେ ଏ କଥା ଜାଣନ୍ତି, ଇଏ ହେଉଛନ୍ତି ବାସୁଦେବ, କୃଷ୍ଣ ହେଉଛନ୍ତି ବାସୁଦେବ। କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦଗୋପକୁମାରାୟ ଗୋବିନ୍ଦାୟ ନମୋ ନମଃ। କୁନ୍ତି ଦେବୀ ତାଙ୍କ ସ୍ତୁତିରେ କହୁଛନ୍ତି, ବହୁତ ସ୍ତୁତି ରହିଛନ୍ତି, ବହୁତ ଅଭିଜ୍ଞ ବ୍ୟକ୍ତିମାନେ ଏହିଭଳି ଭାବରେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ସେଥିରୁ କୁନ୍ତିଦେବୀ ସେ ସ୍ତୁତିରେ କହୁଛନ୍ତି, କୃଷ୍ଣା ଭାଗବତମ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ତାଙ୍କର ସବୁ ସ୍ତୁତି ରହିଛନ୍ତି। ତେଣୁ ସେ କହୁଛନ୍ତି କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ, ଯିଏ ଯିଏ କୃଷ୍ଣ ସେ ହେଉଛନ୍ତି ବାସୁଦେବ। କୃଷ୍ଣର ଅର୍ଥ ହେଉଛି ସବୁକୁ ସମସ୍ତଙ୍କୁ ସେ ଆକର୍ଷଣ କରନ୍ତି କୃଷ୍ଣ, ବା ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି କୃଷ୍ଣ, ଏବଂ ସିଏ ହେଉଛନ୍ତି ବାସୁଦେବ, ବସୁଦେବଙ୍କର ପୁତ୍ର। କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ, ବସୁଦେବଙ୍କ ଠାରୁ ଆହୁରି ଅଧିକ ଭାଗ୍ୟବତୀ ହେଉଛନ୍ତି ଦେବକୀ। କାହିଁକି ନା ମା ପିତା ପୁତ୍ରଙ୍କୁ ଗର୍ଭରେ ଧାରଣ କରିଥିଲେ, ଆଠ ମାସ ଧାରଣ, ଦଶ ମାସ ଧାରଣ କରିନାହାନ୍ତି, ଆଠ ମାସ ଧାରଣ କରିଥିଲେ ଭଗବାନ। ଆଠ ମାସରେ ଗର୍ଭରୁ ଆସିଲେ, ଭୂପୃଷ୍ଠକୁ ଆସିଲେ। ତେଣୁ ବସୁଦେବ କୃଷ୍ଣଙ୍କ ଠାରୁ, ବସୁଦେବଙ୍କ ଠାରୁ ଦେବକୀ ଆହୁରି ଭାଗ୍ୟବତୀ। କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦଗୋପ କୁମାରାୟ, ତାଙ୍କଠାରୁ ଆହୁରି ଭାଗ୍ୟବାନ ହେଉଛନ୍ତି ନନ୍ଦଗୋପ, ନନ୍ଦଙ୍କର ପୁତ୍ର। ନନ୍ଦ ମହାରାଜ ଆଜି ଏ କଥା କହୁଛନ୍ତି, ଗର୍ଗାଚାର୍ଯ୍ୟ କହୁଛନ୍ତି, ନନ୍ଦ ତବାତ୍ମଜ ଇଏ ହେଉଛନ୍ତି ତମ ପୁତ୍ର ନନ୍ଦାତ୍ମଜ। ତେଣୁ ନନ୍ଦଗୋପ, କାହିଁକି କ'ଣ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି, ତିନି ପ୍ରକାର ଲୀଳା ରହିଛି ଭଗବାନଙ୍କର, ଗୋଟେ ହେଉଛି ଦ୍ୱାରକା ଲୀଳା, ଗୋଟେ ହେଉଛି ମଥୁରା ଲୀଳା, ଆଉ ଗୋଟେ ହେଉଛି ବୃନ୍ଦାବନ ଲୀଳା। ଭଗବାନ କୁହାଯାଏ ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ଦ୍ୱାରକା ଏବଂ ମଥୁରାରେ ଭଗବାନଙ୍କର ଐଶ୍ୱର୍ଯ୍ୟ ସମସ୍ତେ ଜାଣନ୍ତି, କିନ୍ତୁ ବୃନ୍ଦାବନରେ ଭଗବାନଙ୍କର ମାଧୁର୍ଯ୍ୟ ସମସ୍ତେ ଜାଣନ୍ତି। ତେଣୁ ବସୁଦେବ ଏବଂ ଦେବକୀ ଠାରୁ ଆହୁରି ଅଧିକ ଭାଗ୍ୟବାନ ହେଉଛନ୍ତି ନନ୍ଦଗୋପ କୁମାର ଆୟ, ନନ୍ଦଗୋପ କୁମାର ଗୋପ ବେଶ, ଗୋପ ବାଳକ। ସେଥିପାଇଁ ମହାପ୍ରଭୁ କହିଲେ, ଯେତେ ଆରାଧ୍ୟ ବସ୍ତୁ ଅଛନ୍ତି, ଆରାଧ୍ୟ ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଆରାଧ୍ୟ ଭଗବାନ ବ୍ରଜେଶ ତନୟ। ବ୍ରଜେଶ କହିଲେ ନନ୍ଦ ମହାରାଜଙ୍କର ଯିଏ ପୁତ୍ର, ସେ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ। ଭଗବାନଙ୍କର ଯେତେ ସବୁ ରୂପ ରହିଛି, ତା ଭିତରୁ ଏଇ ଯେଉଁ ଗୋପବେଶ, ଦୁଇଭୁଜ, ମୁରଲୀଧାରୀ ବେଶ, ଇଏ ହେଉଛି ଶ୍ରେଷ୍ଠ ରୂପ ଭଗବାନଙ୍କର। ତେଣୁ କୁନ୍ତିଦେବୀ ତାଙ୍କର ସ୍ତୁତି କହୁଛନ୍ତି, କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମୋ ନମଃ। ନନ୍ଦଙ୍କ ଠାରୁ ଆହୁରି ଭାଗ୍ୟବତୀ ହେଉଛନ୍ତି ଯଶୋଦା ମା, କାହିଁକି ନା ଯଶୋଦା ତାଙ୍କୁ ବନ୍ଧନ କଲେ, ଗୋବିନ୍ଦା ତାଙ୍କର ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରୁଥିଲେ, ଗାବିମାନଙ୍କୁ ଆନନ୍ଦ ପ୍ରଦାନ କରୁଥିଲେ, କିନ୍ତୁ ଯଶୋଦାଙ୍କ ଠାରୁ ଆହୁରି ଭାଗ୍ୟବତୀ ହେଉଛନ୍ତି ରାଧାରାଣୀ, କିନ୍ତୁ ତାଙ୍କର ନାମ ନେଇନାହାନ୍ତି କାହିଁକି। ଆଚାର୍ଯ୍ୟ କହୁଛନ୍ତି ଯେ ଇଏ ପୁତ୍ରବଧୂ ହେବେ, ରାଧାରାଣୀ ପୁତ୍ରବଧୂ ହେବେ, ତେଣୁକରି ତାଙ୍କ ନାମ ନିଆଯାଇ ନାହିଁ, ନହେଲେ ପ୍ରକୃତରେ ଶ୍ରେଷ୍ଠ ଭାଗ୍ୟବତୀ ହେଉଛନ୍ତି ରାଧାରାଣୀ। ଅନୟା ରାଧିତ ନୂନଂ ଭଗବାନ ହରିଶ୍ୱର, ଯେତେ ଆରାଧନାକାରୀ ଅଛନ୍ତି ତାଙ୍କ ଭିତରୁ ଶ୍ରେଷ୍ଠ ଆରାଧିକା ହେଉଛନ୍ତି ରାଧାରାଣୀ। ଯାହା ଏଇଭଳି ଭାବରେ କୁନ୍ତିଦେବୀ ତାଙ୍କ ସ୍ତୁତିରେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଣାମ କରୁଛନ୍ତି, ନମ ନମ ଦୁଇଥର ଶବ୍ଦ ବ୍ୟବହାର କରୁଛନ୍ତି ନମ ଶବ୍ଦ। ଏଇଭଳି ଭାବରେ ଅନେକ ଅଭିଜ୍ଞ ବ୍ୟକ୍ତିମାନେ ତାଙ୍କୁ ଜାଣନ୍ତି, ଇଏ ହେଉଛନ୍ତି ବାସୁଦେବ, ବାସୁଦେବ ଇତି ଶ୍ରୀମାନ ଅଭିଜ୍ଞା ସମ୍ପ୍ରଚକ୍ଷତେ। ଏବଂ ଆଉ ଗୋଟେ ସୁନ୍ଦର ଶ୍ଳୋକ ଅଛନ୍ତି, ଦଶମ ସ୍କନ୍ଦ 73 ଅଧ୍ୟାୟରେ ବୋଧେ ଅଛନ୍ତି, ଯେ ଯେତେବେଳେ ଭଗବାନ ଯାଇ ଉଦ୍ଧାର କରିଛନ୍ତି ଯେଉଁ ଭଗବାନ ଜରାସନ୍ଧକୁ ଯେତେବେଳେ ବଧ କରିଛନ୍ତି ଯାଇକିରି ଅର୍ଜୁନ ଏବଂ ଭୀମଙ୍କ ସହିତ, ଭୀମ ବଧ କରିଛନ୍ତି ଜରାସନ୍ଧକୁ, ଜରାସନ୍ଧ 20,100 ରାଜାଙ୍କୁ ବନ୍ଦୀ କରି ରଖିଥିଲେ, ତାଙ୍କୁ ହତ୍ୟା କରିଥାନ୍ତେ। ତେଣୁ ସେମାନେ ଗୋଟେ ବାର୍ତ୍ତା ପଠାଇଥିଲେ ଭଗବାନ ପାଖକୁ। ତେଣୁ ଯେତେବେଳେ ଭଗବାନଙ୍କ ପାଖକୁ ବାର୍ତ୍ତା ଆସିଥିଲା, ଭଗବାନ ଥିଲେ ସେ ସମୟରେ ଦ୍ୱାରକାରେ, ତାଙ୍କର ଯେଉଁ ରହିଛି ଯେଉଁ ରାଜସଭା, ଅଦ୍ଭୁତ ରାଜସଭା, ରାଜସଭା ବିଷୟରେ ବର୍ଣ୍ଣନା କରାଯାଏ ଯେ ସେ ସଭାରେ ଯେଉଁମାନେ ରୁହନ୍ତି ସେମାନଙ୍କର ଛଅ ପ୍ରକାର ସୁଧର୍ମା, ସୁଧର୍ମା ସଭା, ସୁଧର୍ମାଖ୍ୟାଂ ସଭାଂ ସଭେଇ ବୃଷ୍ଣୁଭି ପରିବାରିତ ରାବିସର୍ଜନ ନିବିଷ୍ଠାନଂ ନ ସତ୍ୟଙ୍ଗ ଷଡ଼ୁନ୍ମୟ। ସୁଧର୍ମା ସଭା ଏଭଳି ଯେଉଁଥିରେ ଭଗବାନ ଯେତେବେଳେ ବୃଷ୍ଣୀ ବଂଶମାନଙ୍କ ଦ୍ୱାରା, ବୃଷ୍ଣୀ ମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇକରି ବିରାଜମାନ କରନ୍ତି, ସେଥିରେ କାହାକୁ ସତ୍ୟଙ୍ଗ ନ, ତାଙ୍କର ଆଉ ସେ ଛଅଟି ଉର୍ମି ବା ଛଅଟି ଯେଉଁ ରହିଛି ଭୌତିକ ଜଗତରେ ଦୁଃଖ ପ୍ରଦାନ କରେ ଛଅଟି ବସ୍ତୁ, ସେ ଛଅଟି ବସ୍ତୁ ସେଠି ନଥାଏ। କ'ଣ ସେ ଛଅଟି ବସ୍ତୁ ନା? ଶୋକ, ମୋହ, ଜରା, ମୃତ୍ୟୁ, କ୍ଷୁତ୍ ବା କ୍ଷୁଧା, ପିପାସ ବା ତୃଷା। ଖାଇବାକୁ ଭୋକ ହେବନି କି ତୃଷା ହେବ ନାହିଁ, ଇଏ ହେଉଛି ସୁଧର୍ମା ସଭାର ଯେଉଁ ଆକର୍ଷଣ ବା ସୁଦର୍ଶନର ତା'ର ମହତ୍ତ୍ୱ। ତେଣୁ ସେଇ ସୁଧର୍ମା ସଭାରେ ବସିଥିଲା ବେଳେ ଜଣେ ମେସେଞ୍ଜର ଆସିଲେ, ଜଣେ ଦୂତ ଆସିଲେ, 20,100 ରାଜା ପ୍ରାର୍ଥନା କରୁଥିଲେ, ପ୍ରଭୁ ଆମକୁ ଟିକେ ଉଦ୍ଧାର କରନ୍ତୁ, ଆଉ ଆମକୁ ହତ୍ୟା କରିବେ ଇଏ ଜରାସନ୍ଧ ନେଇଛନ୍ତି। ଜରାସନ୍ଧ ଭାବୁଥିଲେ ଆମକୁ ହତ୍ୟା କଲେ ସେ ଆହୁରି ଅଧିକ ଶକ୍ତିଶାଳୀ ହେବ, ବଳି ପ୍ରଦାନ କରିବେ। କିନ୍ତୁ ସେହି ସମୟରେ ଯୁଧିଷ୍ଠିର ମହାରାଜ ଜଣେ ଦୂତକୁ ପଠାଇଥିଲେ ଭଗବାନ ପାଖକୁ ଯେ ଆମେ ରାଜସ୍ୱ ଯଜ୍ଞ କରିବା ପାଇଁ ଚାହୁଁଛୁ, ଆପଣ ଆସନ୍ତୁ। ତେଣୁ ତାଙ୍କ ଭିତରେ ବର୍ତ୍ତମାନ କଥା ପଡ଼ିଲା ଯେ କେଉଁଟାକୁ ରକ୍ଷା କରାଯିବ, ଆଗ ଯାଇକରି ରାଜାମାନଙ୍କୁ ଉଦ୍ଧାର କରିବେ ନା ଯୁଧିଷ୍ଠିର ମହାରାଜଙ୍କ ପାଖକୁ ଯାଇକରି ତାଙ୍କ ରାଜସ୍ୱ ଯଜ୍ଞ କରାଯିବ। ତେଣୁ ତାଙ୍କର ଯେତେ ଥିଲେ ସଭାସଦମାନେ କିଏ କେଉଁ ପ୍ରକାର ସବୁ କଥା କହିଲେ, ତେଣୁ ଭଗବାନ ଉଦ୍ଧବଙ୍କୁ ଡାକିଲେ, ଉଦ୍ଧବଙ୍କୁ ପଚାରିଲେ, ଉଦ୍ଧବ ଆମର କ'ଣ କରିବା କଥା? ଉଦ୍ଧବ ହେଉଛନ୍ତି ଭଗବାନଙ୍କର ଭାଗବତ 10:46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଉଦ୍ଧବଙ୍କ ବିଷୟରେ। ଉଦ୍ଧବ ହେଉଛନ୍ତି, ସେଥିପାଇଁ ସେ ତାଙ୍କୁ ମେସେଞ୍ଜର ହିସାବରେ ବା ଦୂତ ହିସାବରେ ପଠାଇଥିଲେ, ମଥୁରାରୁ ବୃନ୍ଦାବନକୁ ପଠାଇଥିଲେ, ଗୋପୀମାନଙ୍କୁ ତାଙ୍କର ଯେଉଁ ଶୋକକୁ ଅପନୋଦନ କରିବା ପାଇଁ, ତାଙ୍କ ପିତାମାତାଙ୍କର ଶୋକକୁ ଅପନୋଦନ କରିବା ପାଇଁ ତାଙ୍କୁ ଦୂତ ହିସାବରେ ପଠାଇଥିଲେ। ସେଇ ଉଦ୍ଧବଙ୍କ ବିଷୟରେ ବର୍ଣ୍ଣନା କରାଯାଏ 10:46 ଅଧ୍ୟାୟରେ। ଉଦ୍ଧବ ହେଉଛନ୍ତି କିଏ ନା? ସିଏ ହେଉଛନ୍ତି କୃଷ୍ଣସ୍ୟ ଦୈତ ସଖା, କୃଷ୍ଣଙ୍କର ଅତ୍ୟନ୍ତ ଶ୍ରେଷ୍ଠ ସଖା, ଦୈତ ସଖା, ଏବଂ ସିଏ ହେଉଛନ୍ତି ବିଷ୍ଣୁ ପ୍ରବର ମନ୍ତ୍ରୀ, ବିଷ୍ଣୁମାନଙ୍କ ଭିତରେ ଶ୍ରେଷ୍ଠ ମନ୍ତ୍ରୀ ହେଉଛନ୍ତି ସିଏ, ଏବଂ ଶିଷ୍ୟ ବୃହସ୍ପତି ସାକ୍ଷାତ, ବୃହସ୍ପତି ଯିଏକି ଦେବଗୁରୁ, ବୃହସ୍ପତି ଯିଏକି ଭଗବାନଙ୍କର ଜଣେ ବିଭୂତି, ଭାଗବତ 11 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସିଏ ଜଣେ ଭଗବାନଙ୍କ ବିଭୂତି, ସିଏ ଉଦ୍ଧବଙ୍କୁ ନେଇକି ପାଠ ପଢ଼ାଇଥିଲେ, ଶିଷ୍ୟ ବୃହସ୍ପତି ସାକ୍ଷାତ। ତେଣୁ ଉଦ୍ଧବ ବୁଦ୍ଧି ସତମ, ବୁଦ୍ଧିମାନ ବ୍ୟକ୍ତିମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ସିଏ ଉଦ୍ଧବ। ତେଣୁ ଉଦ୍ଧବଙ୍କୁ ଡାକି ସେ ପଚାରିଥିଲେ, ଉଦ୍ଧବ ଆମର କ'ଣ କରିଥିବ ବର୍ତ୍ତମାନ? ଆଗେ ଆମେ ମଗଧ ଯାଇକି ଜରାସନ୍ଧ ପାଖରୁ ସେମାନଙ୍କୁ ଉଦ୍ଧାର କରିବା 20,100 ରାଜାଙ୍କୁ, ନା ହସ୍ତିନାପୁର ଇନ୍ଦ୍ରପ୍ରସ୍ଥ ଯାଇ ଯେଉଁ ରହିଛନ୍ତି ଯୁଧିଷ୍ଠିର ମହାରାଜ ତାଙ୍କର ରାଜସ୍ୱ ଯଜ୍ଞ ପାଇଁ ଆମେ କାର୍ଯ୍ୟ କରିବା ବା ସାହାଯ୍ୟ କରିବା? ତେଣୁ ଉଦ୍ଧବ ଏଇ ମନ୍ତ୍ରଣାଟି ଦେଇଥିଲେ, ଉଦ୍ଧବ ନୀତି ଉଦ୍ଧବ। ସେ କହିଲେ, ପ୍ରଭୁ ଆପଣ ତ ସବୁ ଜାଣନ୍ତି, କିନ୍ତୁ ମୋତେ ଗୌରବ ଦେବା ପାଇଁ ଏଇ ପ୍ରଶ୍ନଟି ପଚାରୁଛନ୍ତି, ତେଣୁ ଆପଣ ପ୍ରଥମେ ଯାଆନ୍ତୁ ହସ୍ତିନାପୁରକୁ। ହସ୍ତିନାପୁର ଇନ୍ଦ୍ରପ୍ରସ୍ଥରେ ଥିଲେ ପାଣ୍ଡବମାନେ, ଆପଣ ସେଇଠି ଯାଆନ୍ତୁ, ସେଇଠୁ ଭୀମ ଏବଂ ଅର୍ଜୁନଙ୍କୁ ନେଇ ଆପଣ ଯାଆନ୍ତୁ ଜରାସନ୍ଧ ପାଖକୁ, ମଗଧ ସେଠି ଆପଣ ଜରାସନ୍ଧକୁ ହତ୍ୟା କଲା ପରେ ତାପରେ ସେ 20,100 ରାଜାଙ୍କୁ ଉଦ୍ଧାର ହେବେ ଏବଂ ଆପଣ ତାପରେ ରାଜସ୍ୱ ଯଜ୍ଞ କରିପାରିବେ। ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞରେ ସମସ୍ତେ ଅଧୀନତା ପ୍ରକାଶ କରିଛନ୍ତି, କିନ୍ତୁ ଜରାସନ୍ଧ ଅଧୀନତା ପ୍ରକାଶ କରିନଥିଲେ। ତେଣୁ ଏଇଭଳି ଭାବରେ କହିବାରୁ ଭଗବାନ ପ୍ରଥମେ ଆସିଲେ ଇନ୍ଦ୍ରପ୍ରସ୍ଥ, ତାଙ୍କ ରାଣୀମାନଙ୍କ ସହିତ ଆସିଲେ ଏବଂ ସେଇଠୁ ଭୀମ ଏବଂ ଅର୍ଜୁନଙ୍କ ସହିତ ମଗଧ ଗଲେ ଏବଂ ଜରାସନ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି ଏସ କଥା। ତେଣୁ ଜରାସନ୍ଧ ଯେତେବେଳେ ଜାଣିଲା, ତାଙ୍କୁ ଯାଇ କହିଲେ ଯୁଦ୍ଧଂ ନ ଦେଇ ରାଜେନ୍ଦ୍ର, ବ୍ରାହ୍ମଣ ବେଶରେ ଯାଇଥିଲେ, କହିଲେ ଆମକୁ ଯେତେବେଳେ ଜରାସନ୍ଧ ପଚାରେ, ଜରାସନ୍ଧ ଯଦିଓ ଅସୁର କିନ୍ତୁ ସେ ବିଷ୍ଣୁଙ୍କର ପୂଜକ ଥିଲେ, କିନ୍ତୁ କୃଷ୍ଣଙ୍କୁ ଭାବୁଥିଲେ ଇଏ ହେଉଛନ୍ତି ଜଣେ ସାଧାରଣ ବ୍ୟକ୍ତି, ସେଥିପାଇଁ ସେ ଏ ପ୍ରସିଦ୍ଧ ରହିଛି ଅସୁର। ଯଦିଓ ବିଷ୍ଣୁଙ୍କୁ ପୂଜା କରୁଥିଲେ, ଅସୁରମାନେ ସାଧାରଣତଃ ବିଷ୍ଣୁଙ୍କୁ ପୂଜା କରନ୍ତି ନାହିଁ, କିନ୍ତୁ ସେ ବିଷ୍ଣୁଙ୍କୁ ପୂଜା କରୁଥିଲେ, କିନ୍ତୁ କୃଷ୍ଣଙ୍କୁ ସେ ଭାବୁଥିଲେ ସାଧାରଣ ବ୍ୟକ୍ତି ଜଣେ। ସେହିଭଳି ଭାବରେ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଯେଉଁମାନେ କୃଷ୍ଣଙ୍କୁ ଭଗବାନ ବୋଲି ଭାବନ୍ତି ଏବଂ ଚୈତନ୍ୟ ମହାପ୍ରଭୁଙ୍କୁ ଭାବନ୍ତି ସାଧାରଣ ମନୁଷ୍ୟ ଭଳି, ତାହେଲେ ସେମାନେ ମଧ୍ୟ ଅସୁର। ତେଣୁ ଯାହା ହେଉ, ଭଗବାନ ଏହିଭଳି ଭାବରେ ଛଦ୍ମ ବେଶରେ ଯେତେବେଳେ ଯାଇ ପହଞ୍ଚନ୍ତି, ଜରାସନ୍ଧକୁ କହୁଛନ୍ତି ଯୁଦ୍ଧଙ୍କୁ ନାହିଁ ଦେହି ରାଜେନ୍ଦ୍ର, ଆମକୁ ଯୁଦ୍ଧ ପ୍ରଦାନ କରନ୍ତୁ। ସେ ବ୍ରାହ୍ମଣମାନଙ୍କୁ ସମ୍ମାନ କରୁଥିଲେ, ଦାନ କରୁଥିଲେ, ତେଣୁ ବ୍ରାହ୍ମଣ ବେଶରେ ତିନି ଜଣ ଯାଇଥିଲେ। ତେଣୁ ସେ କହୁଛନ୍ତି କ'ଣ ତୁମେ ଚାହୁଁଛ, ନା ଯୁଦ୍ଧ ଆମେ ଚାହୁଁଛୁ, ଦ୍ୱନ୍ଦ୍ୱସ୍ୱ ଯଦି ମାନ୍ୟ ସେ ଦ୍ୱନ୍ଦ୍ୱ ଯୁଦ୍ଧ ଆମେ ଚାହୁଁଛୁ। ତେଣୁ ଯୁଦ୍ଧାର୍ଥୀନ ବୟଂ ପ୍ରାପ୍ତା, ଆମେ ଯୁଦ୍ଧ ପାଇଁ ଆସିଛୁ, ଅନ୍ୟ କୌଣସି ନାନ୍ୟ ରାଜନ ନାନ୍ୟ କାଙ୍କ୍ଷିଣ, ହେ ରାଜନ ଆମେ ଅନ୍ୟ କିଛି ଆମର ଦରକାର ନାହିଁ। ତେଣୁ ଜରାସନ୍ଧ ଦେଖିଲେ ପ୍ରକୃତରେ ଏମାନେ ବ୍ରାହ୍ମଣ ନୁହନ୍ତି, ସବୁ ରହିଛନ୍ତି, ଏମାନେ ସବୁ କ୍ଷତ୍ରିୟ, ତାଙ୍କ ଧନୁର ଚିହ୍ନ ସବୁ ରହିଛି। ତେଣୁ ଯାହା ହେଉ, ସେ ପଚାରିଲେ ପ୍ରକୃତରେ ତୁମେ କିଏ, ତୁମର ପରିଚୟ ପ୍ରଦାନ କର। ତେଣୁ ଭଗବାନ ପରିଚୟ ପ୍ରଦାନ କଲେ, ଇଏ ହେଉଛନ୍ତି ଭୀମ, ଇଏ ହେଉଛନ୍ତି ଅର୍ଜୁନ ଏବଂ ମୁଁ ହେଉଛି କୃଷ୍ଣ, ନା କୃଷ୍ଣ ଯିଏକି ଯୁଦ୍ଧରୁ ପଳାୟନ କରିଥିଲେ ସେଇ କୃଷ୍ଣ, ତୁମ ସହିତ ମୁଁ ଯୁଦ୍ଧ କରିବି ନା ମୁଁ ତୁମ ସହିତ ଯୁଦ୍ଧ କରିବି ନାହିଁ, ଏଇ ଅର୍ଜୁନ ଇଏ ହେଉଛନ୍ତି ମୋଠୁ କମ୍ ବୟସ, ତେଣୁ ଇଏ ମୋର ସମକକ୍ଷ ନୁହନ୍ତି, କିନ୍ତୁ ଭୀମ ଯଦି ଚାହିଁବେ ଯୁଦ୍ଧ କରିବା ପାଇଁ ତାହେଲେ ମୁଁ ରାଜି ଅଛି। ତେଣୁ ଭୀମଙ୍କ ସହିତ ଯୁଦ୍ଧ ହେଲା ଅନେକ ଦିନ ପର୍ଯ୍ୟନ୍ତ, 22 ଦିନ ନା କେତେ, ଏଇଭଳି ଭାବରେ ଯୁଦ୍ଧ ହେଲା। ଯୁଦ୍ଧ ହେଲା ପରେ ତାପରେ ଇଏ ଯେଉଁ ଜରାସନ୍ଧ, ଇଏ ଜନ୍ମ ଯେତେବେଳେ ହେଇଥିଲେ ମାତୃଗର୍ଭରୁ 2 ଖଣ୍ଡରେ ଆସିଥିଲେ, ମଝିରୁ ଯଦି ଆମକୁ ଖଣ୍ଡ କରିଦିଆଯିବ ଶରୀରକୁ, ସେଇଭଳି ଭାବରେ 2 ଖଣ୍ଡରେ ଆସିଥିଲେ। ତେଣୁ ତାଙ୍କର ମାତା ପିତା ସବୁ ତାଙ୍କୁ ଫିଙ୍ଗି ଦେଇଥିଲେ, କିନ୍ତୁ ଜରା ନାମକ ଅଶ୍ରୁଣୀ ସେ 2 ଖଣ୍ଡକୁ ଯେତେବେଳେ ଦେଖିଥିଲେ, ତାକୁ ଯୋଡ଼ିକିରି ସେ କିଛି ମନ୍ତ୍ରପାଠ କଲେ, ଯାହାଫଳରେ ସେ ପୁଣି ଜୀବିତ ହୋଇଗଲେ, ସେଥିପାଇଁ ତାଙ୍କ ନାମ ହେଉଛି ଜରାସନ୍ଧ। ଏକଥା ଭଗବାନ ଜାଣନ୍ତି, ତେଣୁ ସେ ଭୀମ ଯେତେ ଚେଷ୍ଟା କଲେ, ତାଙ୍କୁ ଯେତେ ମାରିଲେ ମଧ୍ୟ ସେ ପୁଣି ଜୀବନ ପ୍ରାପ୍ତ ହୋଇଯାଉଥିଲା, 2 ଫାଳ କରିଦେଇଥିଲେ ମଧ୍ୟ ସେ ପୁଣି ଜୀବନ ଯୋଡ଼ିକିରି ଜୀବନ ପ୍ରାପ୍ତ ହୋଇଯାଉଥିଲା। ତେଣୁ ଭଗବାନ ଦେଖାଇଦେଲେ, ଗୋଟେ ଦୁବକୁ ଚିରିକିରି, ଗୋଟେ ଘାସକୁ ଚିରିକିରି 2 ପଟେ ପକାଇଦେଲେ। ତେଣୁ ଭୀମ ଯେତେବେଳେ ତାଙ୍କୁ ଏଇଭଳି ଭାବରେ ମଝିରୁ 2 ଖଣ୍ଡ କରିଦେଲେ, ଚିରିଦେଲେ, 2 ପଟକୁ ଫିଙ୍ଗିଦେଲେ, ବିପରୀତ ଦିଗକୁ ଫିଙ୍ଗିଦେଲେ, ସେତେବେଳେ ସେ ମୃତ୍ୟୁବରଣ କଲା। ତେଣୁ ତାଙ୍କର ବନ୍ଦୀଶାଳରେ ଯେଉଁ 20,100 ରାଜା ରହିଥିଲେ, ସେମାନେ ଭଗବାନଙ୍କୁ ମଧ୍ୟ ସେଇଭଳି ଭାବରେ ସ୍ତୁତି କରିଛନ୍ତି, କୃଷ୍ଣାୟ ବାସୁଦେବାୟ ହରୈ ପରମାତ୍ମନେ ପ୍ରଣତ କ୍ଲେଶନାଶାୟ ଗୋବିନ୍ଦାୟ ନମୋ ନମଃ। ଏ ପ୍ରସିଦ୍ଧ ଶ୍ଳୋକ ବାସୁଦେବ, ସମସ୍ତେ ଜାଣନ୍ତି ସେ ହେଉଛନ୍ତି ବାସୁଦେବ। ତତ୍ ଚରଣା ସ୍ମୃତିରପି ତତ୍ ପ୍ରସାଦ ଫଳମ୍ ଏବ ତେ ସ୍ତରରେ ଯେଉଁ କହିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସେ ଶ୍ଳୋକର ଭାଷ୍ୟରେ, ଯେ ସାଷ୍ଟାଙ୍ଗ ନାମାନି ସଂକୀର୍ତ୍ତୟନ୍ତ ପ୍ରଣମନ୍ତି, ଷଷ୍ଠାଙ୍ଗ ପ୍ରଣାମ କରୁଛନ୍ତି, ଭଗବାନଙ୍କ ନାମକୁ ସଂକୀର୍ତ୍ତନ କରୁଛନ୍ତି। କୃଷ୍ଣାୟ ଅର୍ଥ ହେଉଛି ସ୍ୱୟଂ ଭଗବତେ, ଆପଣ ହେଉଛନ୍ତି ଭଗବାନ, କୃଷ୍ଣାୟ ଏଭଳି ଭାବରେ ପ୍ରାର୍ଥନା କରୁଛନ୍ତି। କୃଷ୍ଣାୟ ବାସୁଦେବାୟ ହରେ ପରମାତ୍ମନେ ପ୍ରଣତ କୃଷ୍ଣାସାୟ ଗୋବିନ୍ଦାୟ ନମୋ ନମଃ। ଭାଷାରେ ବିଶ୍ୱନାଥ ଠାକୁର କହୁଛନ୍ତି, କୃଷ୍ଣାୟ ଅର୍ଥ ହେଉଛି ସ୍ୱୟଂ ଭଗବତେ, ଆପଣ ହେଉଛନ୍ତି ସ୍ୱୟଂ ଭଗବାନ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ବାସୁଦେବାୟ ଆପଣ ହେଉଛନ୍ତି ବସୁଦେବଙ୍କର ପୁତ୍ର। ତାର ମଧ୍ୟ ଆଉ ଗୋଟିଏ ଅର୍ଥ ହେଉଛି ସର୍ବଜୀବେଷୁ କୃପୈବ ବସୁଦେବାତ୍ ପ୍ରକଟି ଭୂୟାତ୍ ଭୂତାୟ। ସର୍ବଜୀବେଷୁ ସର୍ବଜୀବଙ୍କୁ କୃପା କରିବା ପାଇଁ ଆପଣ ବସୁଦେବଙ୍କର ପୁତ୍ର ରୂପରେ ଆସିଥିଲେ, ତେଣୁ ବାସୁଦେବାୟ, ତେଣୁ ଆମକୁ ମଧ୍ୟ କୃପା କଲେ ପ୍ରଭୁ। ଏବଂ ଆପଣ ହେଉଛନ୍ତି ହରେ, ହରେ ଅର୍ଥ ଦୈତ୍ୟାଦିନାମପି ସଂସାର ଦୁଃଖ ହନ୍ତ୍ରେ, ଆପଣ ସମସ୍ତଙ୍କର ଦୁଃଖକୁ ହରଣ କରନ୍ତି ଏବଂ ଏଭଳିକି ଦୈତ୍ୟମାନଙ୍କର ମଧ୍ୟ ସଂସାର ଦୁଃଖକୁ ମଧ୍ୟ ହରଣ କରନ୍ତି। ଆପଣ ଯେଉଁ ଏଇ ଦୈତ୍ୟ ଜରାସନ୍ଧକୁ ହତ୍ୟା କଲେ, ତାକୁ ପ୍ରକୃତରେ ମୁକ୍ତି ପ୍ରଦାନ କଲେ। ଦୈତ୍ୟାଦିନାମପି ସଂସାର ଦୁଃଖ ହନ୍ତ୍ରେ, ଆପଣ ହେଉଛନ୍ତି ହତାରି ଗତଦାୟକ ଗତିଦାୟକ। ଏବଂ ଆପଣ ହେଉଛନ୍ତି ପରମାତ୍ମନେ, ଶାନ୍ତ ଭକ୍ତାନାଂ ପରମାତ୍ମତ୍ୱେନ ଦାସାଦି ଭକ୍ତାନାଂ ପରମ ପ୍ରେମାସ୍ପଦତ୍ୱେନ ସେ ଭାସମାନାୟ। ଯେଉଁମାନେ ଶାନ୍ତ ଭକ୍ତରେ ରହିଛନ୍ତି ସେମାନେ ପରମାତ୍ମା ରୂପରେ ଆପଣଙ୍କୁ ପ୍ରାର୍ଥନା କରନ୍ତି। ଏବଂ ଅନ୍ୟମାନେ ଯେଉଁମାନେ ଦାସ ସଖ୍ୟ ଇତ୍ୟାଦି ଭକ୍ତମାନେ ଅଛନ୍ତି, ସେମାନେ ପରମ ପ୍ରେମାସ୍ପଦତ୍ୱେନ ପରମ ପ୍ରେମରେ ସେମାନେ ପରମ ପ୍ରେମ ପ୍ରାପ୍ତ ହୁଅନ୍ତି। ଆପଣ ହେଉଛନ୍ତି ହରେ, ସମସ୍ତଙ୍କର ମଙ୍ଗଳ, ସର୍ବ ଅମଙ୍ଗଳ ହରେ, ପ୍ରେମ ଦିଆ ହରେ ମନ, ହରି ଶବ୍ଦର ଅର୍ଥରେ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତାମୃତରେ। ଅନେକ ଅର୍ଥ ରହିଛି ହରିର, କିନ୍ତୁ ସମସ୍ତଙ୍କୁ ସମସ୍ତଙ୍କର ଅମଙ୍ଗଳ ହରଣ କରନ୍ତି ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ମଧ୍ୟ ହରଣ କରନ୍ତି ଆପଣ, ତେଣୁ ଆପଣ ହରେ। ଏବଂ ପ୍ରଣତାନାଂ ସାଧକ ଭକ୍ତାନାଂ ଭକ୍ତି ପ୍ରତିବନ୍ଧକ କ୍ଲେଶ ହନ୍ତ୍ରେ, ପ୍ରଣତାୟ ହରେ ପରମା ପ୍ରଣତ କ୍ଲେଶ ନାଶାୟ, ଯେଉଁମାନେ ଆପଣଙ୍କର ପ୍ରଣତ ଯେଉଁମାନେ ଆପଣଙ୍କର ଶରଣରେ ଯାଆନ୍ତି ଆପଣଙ୍କର ପ୍ରପନ୍ନ ହୁଅନ୍ତି, ସାଧକ ଭକ୍ତାନାଂ ଯେଉଁମାନେ ସାଧକ ଭକ୍ତ ତାଙ୍କର ଏ ଯେଉଁ ଭକ୍ତି ପ୍ରତିବନ୍ଧକ ଯେଉଁ କ୍ଲେଶ ରହିଛି ଏଇସବୁ କ୍ଲେଶକୁ ଆପଣ ହରଣ କରନ୍ତି କ୍ଲେଶ ହନ୍ତ୍ରେ। ଏବଂ ଆପଣ ହେଉଛନ୍ତି ଗୋବିନ୍ଦାୟ, ସମ୍ପ୍ରତି ଅସ୍ମାକଂ ଗାହା ନୟନ ଶ୍ରବଣ ନାଶାଦି ଇନ୍ଦ୍ରିୟାଣି ସୌନ୍ଦର୍ଯ୍ୟ ସ୍ୱୈଶ୍ୱର୍ଯ୍ୟ ସ୍ୱରଭାଦି ସୁଧା ପ୍ରଦାନାର୍ଥଂ ବିନ୍ଦନ୍ତେ ପ୍ରାପ୍ନୁବନ୍ତେ ତୁଭ୍ୟଂ ପୁନଃ ପୁନଃ ନମାମଃ। ଗୋବିନ୍ଦାୟ, ଆପଣ ଗାଭୀ ଏବଂ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ତେଣୁ ଆପଣ ବର୍ତ୍ତମାନ ଆମର ଅସ୍ମାକଂ 20,100 ରାଜା କହୁଛନ୍ତି, ଗାହା ଆମର ଯେଉଁ ଇନ୍ଦ୍ରିୟ ସବୁ ରହିଛନ୍ତି ନୟନ ଶ୍ରବଣ ନାସା ଆଦି ଇନ୍ଦ୍ରିୟାଣି ଏମାନଙ୍କୁ ସୌନ୍ଦର୍ଯ୍ୟ, ଆପଣଙ୍କର ଚକ୍ଷୁରେ ଆମେ ଆପଣଙ୍କର ସୌନ୍ଦର୍ଯ୍ୟକୁ ଦର୍ଶନ କରୁଛୁ, କେତେ ଆନନ୍ଦ ଆମେ ପ୍ରାପ୍ତ ହେଉଛୁ ପ୍ରଭୁ ଗୋବିନ୍ଦାୟ। ଆପଣଙ୍କର ଶ୍ରବଣ ଦ୍ୱାରା ଆପଣଙ୍କର ସୌରଭ, ଆପଣଙ୍କର ଶ୍ରବଣ ଦ୍ୱାରା ଆପଣଙ୍କର କଥା ଶ୍ରବଣ କରୁଛୁ ଆମେ, ଏବଂ ନାଶା ଦ୍ୱାରା ଆପଣଙ୍କର ସୌରଭ ଆପଣଙ୍କର ସୁଗନ୍ଧି ଆମେ ପ୍ରାପ୍ତ ହେଉଛୁ, ଭଗବାନଙ୍କର ସୁଗନ୍ଧି ରହିଛି, ଅଗ୍ରୁ ଭଳି ଭଗବାନଙ୍କର ଶରୀରର ବାସ ରହିଛି, ସେମାନେ ଆଜି ଆଘ୍ରାଣ କରୁଛନ୍ତି, ଇନ୍ଦ୍ରିୟମାନେ ଧନ୍ୟ ହୋଇଯାଉଛନ୍ତି, ସୁଧା ପ୍ରାପ୍ତ ହେଉଛନ୍ତି ଭଗବାନଙ୍କର ଦର୍ଶନ ମାଧ୍ୟମରେ, ସମସ୍ତ ଇନ୍ଦ୍ରିୟମାନେ ଅମୃତ ପ୍ରାପ୍ତ ହେଉଛନ୍ତି, ସେଥିପାଇଁ ଗୋବିନ୍ଦାୟ ପ୍ରାପ୍ନୁବନ୍ତେ ତୁଭ୍ୟଂ ପୁନଃ ପୁନଃ ନମାମ। ଆପଣଙ୍କୁ ଆମେ ଏଇଭଳି ଭାବରେ ପ୍ରଣାମ କରୁଛୁ ପ୍ରଭୁ। ଏଇଭଳି ଭାବରେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଜାଣନ୍ତି ଇଏ ହେଉଛନ୍ତି ବାସୁଦେବ, ପ୍ରାଗୟଂ ବାସୁଦେବସ୍ୟ କ୍ୱଚିତ୍ ଜାତ ତବାତ୍ମଜ ବାସୁଦେବ ଇତି ଶ୍ରୀମାନ ଅଭିଜ୍ଞାନ ସମ୍ପ୍ରତ୍ୟକ୍ଷତେ। ଏଇଭଳି ଭାବରେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଭଗବାନଙ୍କୁ ବାସୁଦେବ ବୋଲି ଜାଣନ୍ତି। ଏବଂ ବହୁନି ସନ୍ତି ନାମାନି ରୂପାଣି ଚ ସୁତସ୍ୟତେ, ଏ ନନ୍ଦ ମହାରାଜ, ଏ ଯେଉଁ ତୁମର ସୁତ, ତୁମର ଯେଉଁ ପୁତ୍ର, ଆର କହିବାର ଉଦ୍ଦେଶ୍ୟ କାଳେ ନନ୍ଦ ମହାରାଜ ଭାବି ହେଉଛନ୍ତି ଭଗବାନ କି, ତେଣୁକରି କହୁଛନ୍ତି ଗର୍ଗାଚାର୍ଯ୍ୟ, ଇଏ ହେଉଛନ୍ତି ତମର ପୁତ୍ର ସୁତସ୍ୟତେ, ତେଣୁ ସେଇ ତମର ପୁତ୍ରର ବହୁ ନିଶନ୍ତି ନା ମାନେ ଖାଲି ବାସୁଦେବ ଗୋଟିଏ ନାମ ବା କୃଷ୍ଣ ଗୋଟିଏ ନାମ ତା ନୁହଁ, ଅନେକ ନାମ ରହିଛି, ବହୁ ନିଶନ୍ତି ନା ମାନେ। ଏବଂ ଖାଲି ଯେ ମୁଁ ଯେଉଁ କହିଲି ଚାରୋଟି ବର୍ଣ୍ଣରେ ଆସନ୍ତି ବା ଏଇଭଳିଆ ରୂପ ଧାରଣ କରି ତା ନୁହଁ, ବହୁ ନିଶନ୍ତି ରୂପାଣି, ଅନେକ ରୂପ ତାଙ୍କର ରହିଛି। ଖାଲି ଯେ ଏହି ରୂପରେ ତମର ପୁତ୍ର ଆସିଛନ୍ତି ତା ନୁହଁ, ଏଇଭଳି ଭାବରେ ଅନେକ ରୂପ ରହିଛି। କେତେବେଳେ ସେ ମତ୍ସ୍ୟବତାର ଆସନ୍ତି, କେତେବେଳେ ବରାହାବତାର ଆସନ୍ତି, କେତେବେଳେ ବାମନ ଅବତାରରେ ଆସନ୍ତି, କେତେବେଳେ ଏଇଭଳି ଭାବରେ ଅନେକ ପ୍ରକାର, କେତେବେଳେ ନରସିଂହ ଅବତାରରେ ଆସନ୍ତି, ଅନେକ ରୂପ ରହିଛି ତାଙ୍କର। ସେ କଥା ସେ କହିଲେ ନାହିଁ, ଖାଲି କହିଲେ ଅନେକ ରୂପ। ତେଣୁ ଗୁଣ କର୍ମାନୁରୂପାଣି ତାନ୍ୟହଂ ବେଦ ନୋ ଜନାହ, ତାଙ୍କର ଗୁଣ କର୍ମ ଅନୁସାରେ ତାଙ୍କର ନାମ ସବୁ ରହିଛି, ତାଙ୍କର ଗୁଣ ଅନୁସାରେ ଯେଉଁ ରହିଛି ତାଙ୍କର ଅନେକ ଗୁଣ ରହିଛି, ତାଙ୍କର ଗୁଣ ତ ଲିଷ୍ଟ କରିହେବ ନାହିଁ। ବିଶେଷ ଭାବରେ କୃପାଳୁତା ରହିଛି, କିଭଳି ଭାବରେ ବକିକୁ ଯେଉଁ ଉଦ୍ଧାର କଲେ, ଇଏ ତାଙ୍କର କୃପାଳୁତା, ଇଏ ଗୋଟେ ଗୁଣ ଭଗବାନଙ୍କର। ବକ ଆଦି ବିଭିନ୍ନ ଅସୁରମାନଙ୍କୁ ଯେଉଁ ଉଦ୍ଧାର କଲେ, ସେମାନେ ତାଙ୍କୁ କୃପାଳୁତା ପ୍ରଦର୍ଶନ କରିଛନ୍ତି। ଏଇଭଳି ଭାବରେ କର୍ମ ଯେଉଁ ସବୁ କରିଛନ୍ତି, ଗୋବର୍ଦ୍ଧନ ଧାରଣ ଆଦି ଯେଉଁ କରିବେ, ସେସବୁ କର୍ମ ଅନୁସାରେ ତାଙ୍କ ଗୋବର୍ଦ୍ଧନଧାରୀ ନାମ ହେବ, ଗୁଣ ଅନୁସାରେ ତାଙ୍କର ନାମ ହେବ, ସେହିଭଳି ଭାବରେ ବିଭିନ୍ନ ପ୍ରକାର ଗୁଣ ଅନୁସାରେ ତାଙ୍କର ନାମ ମଧ୍ୟ ହେବ। ଗୁର୍ମ କର୍ମ ନାମ ଅନୁରୂପାଣି, ଏଇଭଳି ଭାବରେ ତାଙ୍କ ନାମକର ନାମ ହେବ। ଖାଲି ଯେ ଏଇଭଳି ଭାବରେ ଅନେକ ତାଙ୍କର ନାମ ରହିଛି, ତାନଂ ବେଦ ନୋ ଜନା, ସେସବୁକୁ ମୁଁ ଜାଣିଛି, କିନ୍ତୁ ଅନ୍ୟମାନେ ଜାଣିନାହାନ୍ତି, ସାଧାରଣ ଲୋକମାନେ ଜାଣିନାହାନ୍ତି। କିନ୍ତୁ ଆର ପ୍ରକୃତ ଅର୍ଥ ହେଉଛି ତାନ୍ୟଂ ନୋ ନ ବେଦ ତାନି ଅହମ୍ ନ ନୋ ବେଦ, ମୁଁ ମଧ୍ୟ ଜାଣିନାହିଁ କି ଅନ୍ୟମାନେ କଥା କ'ଣ କହିବ। କିନ୍ତୁ ଯଦି ସିଏ କହିବେ ମୁଁ ଜାଣିନାହିଁ, ତାହେଲେ ନନ୍ଦ ମହାରାଜଙ୍କର ସିଏ କହିବେ ଇଏ ହେଉଛନ୍ତି ପ୍ରସିଦ୍ଧ ଆଚାର୍ଯ୍ୟ, ଇଏ ଜାଣିନାହାନ୍ତି କ'ଣ, ଏଇ ଜ୍ଞାନ ଆସିବ ବୋଲି ସେଥିପାଇଁ ସେ ଏଭଳି ଭାବରେ ବୁଲେଇ ଦେଲେ, କଥା କହିଲେ ଯେ ମୁଁ ଜାଣିଛି କିନ୍ତୁ ଅନ୍ୟମାନେ ଜାଣିନାହାନ୍ତି। କିନ୍ତୁ ପ୍ରକୃତ ହେଉଛି ଭଗବାନଙ୍କର ଯେଉଁ ରହିଛି ଅସୀମ, ତାଙ୍କ ଲୀଳା ସବୁ ରହିଛି, ତାକୁ କେହି ଜାଣିପାରିବେ ନାହିଁ। ତେଣୁ ଏସବ ଶ୍ରେୟ ଆଧ୍ୟାସ ଅଧାଶ୍ୟତ ଗୋପ ଗୋକୁଳ ନନ୍ଦନ ଅନିନ ସର୍ବଦୁର୍ଗାଣି ଜୁଏ ମଞ୍ଜ ସରିସ୍ତରିସ୍ତ। ତେଣୁ ଏଇ ଶିଶୁଟିର ଯଦି ତମେ ଇ ତମର ସମସ୍ତ ପ୍ରକାର ମଙ୍ଗଳ ପ୍ରଦାନ କରିବେ, ଆଧ୍ୟାଶତ ଗୋପ ଗୋକୁଳ ନନ୍ଦନ ଅନିନ ସର୍ବଦୁର୍ଗାଣି, ୟା ଦ୍ୱାରା ଆଙ୍କ ଦ୍ୱାରା ତମେ ସମସ୍ତ ଦୁଃଖକୁ ପାର ହେଇଯିବ, ସର୍ବଦୁର୍ଗାଣି ସର୍ବ ବିପଦରୁ ମୁକ୍ତ ହେଇ ଜୁହେମ ଅଞ୍ଜ ସ୍ତରିଷ୍ଠତ, ବହୁତ କଷ୍ଟରେ ପାର ହେବ ତା ନୁହଁ, ବହୁତ ଅଞ୍ଜ ବହୁତ ସହଜରେ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ମଚିତ ସର୍ବଦୁର୍ଗାଣି ମତ୍ ପ୍ରସାଦା ତରିଶ୍ୟସି ଅଥ ଚେତ ଅହଙ୍କାରାଣ ଶୋଷସି ବିନକ୍ଷସି। ଯେଉଁମାନେ ଭଗବାନଙ୍କୁ ନିଜ ମନରେ ବସେଇବେ, ଚିତ୍ତରେ ରଖିବେ, ତାହେଲେ ସେମାନେ ସମସ୍ତ ବିପଦକୁ ପାର ହେଇଯିବେ। ମଚିତ ସର୍ବଦୁର୍ଗାଣି ମତ୍ ପ୍ରସାଦ, ଭଗବାନଙ୍କ କୃପା ସେମାନେ ପ୍ରାପ୍ତ ହେବେ, ତେଣୁ ସର୍ବ ବିପଦରୁ ମୁକ୍ତ ହେଇଯିବେ। କିନ୍ତୁ ଯେଉଁମାନେ ଅହଙ୍କାର ବଶତଃ ଅଥଚେତ ଅହଙ୍କାର ନ ଶୋଷସି, ଭଗବାନ କଥା ଶୁଣିବେ ନାହିଁ, ତାହେଲେ ତାଙ୍କର ବିନାଶ ହେଇଯିବ। ତେଣୁ ସେ କହୁଛନ୍ତି ପୁରାଣେନ ବ୍ରଜପାତେ ବ୍ରଜପତେ ସାଧବ ଦସ୍ୟୁପୀଡ଼ିତ ରାଜକେ ରକ୍ଷ୍ୟମାଣ ଜିଜ୍ଞୁ ଦସ୍ୟୁନ୍ ସମେଦିତ। ଅତୀତରେ ଏ ବ୍ରଜପତି, ଏ ନନ୍ଦ ମହାରାଜ, ସାଧୁମାନେ ଦସ୍ୟୁପୀଡ଼ିତା, ସାଧୁମାନେ ସବୁବେଳେ ସାଧୁମାନଙ୍କ ବିରୁଦ୍ଧରେ ଅସାଧୁମାନେ ସବୁବେଳେ ଯୁଦ୍ଧ କରୁଥାନ୍ତି। ସାଧୁ ହେଉଛନ୍ତି ସେମାନେ ଯେଉଁମାନେ ଭଗବାନଙ୍କ ଶରଣରେ ରହିଛନ୍ତି, ଏବଂ ଅସାଧୁ ହେଉଛନ୍ତି ସେମାନେ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ସବୁବେଳେ ଇନ୍ଦ୍ରାରି ବ୍ୟାକୁଳ ଲୋକଂ ମୃଡ଼ୟନ୍ତି ଯୁଗେ ଯୁଗେ, ପ୍ରତି ଯୁଗରେ ଏଇଭଳି ଭାବରେ ଇନ୍ଦ୍ରର ହରିମାନେ ଦେବତାମାନଙ୍କର ବା ଭକ୍ତମାନଙ୍କର ଯେ ଶତ୍ରୁ ଅଭକ୍ତମାନେ ସବୁବେଳେ ଭକ୍ତମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥାନ୍ତି, ତାଙ୍କ ବିରୁଦ୍ଧରେ ଲାଗିଥାନ୍ତି। ତେଣୁ ଭଗବାନ ପ୍ରତି ଯୁଗରେ ଆସି ତାଙ୍କୁ ରକ୍ଷା କରନ୍ତି, ମୃଡ଼ୟନ୍ତି ଯୁଗେ ଯୁଗେ। ତେଣୁ ଅନ୍ତିମରେ କହୁଛନ୍ତି ଜୟ ତସ୍ମିନ୍ ମା ଭାଗେ ପ୍ରୀତିଂ କୁର୍ବନ୍ତି ମାନବା ନାରାୟୋ ଅତି ଅଭିଭବନ୍ତି ଏତାନ୍ ବିଷ୍ଣୁ ପକ୍ଷା ନିବାସୁରା। ତେଣୁ ଯେଉଁମାନେ এই মা ভাগে অত্যন্ত ভাগ্যবান সেমানে এই শিশুটিকু প্রতি প্রীতি করিবে মানবা না রয়েও তাঁকর আউ কি শত্রু মানে রহবে না বা শত্রু মানে তাঁকে পরাভব করে পারবে না বিষ্ণুপক্ষান ইব অসুরা যেভাবে ভাবে অসুর মানুষ বিরুদ্ধে ভগবান দেবতা মানুষ সাহায্য করে অসুর মানুষ বিনাশ করতে পরিত্রাণায় সাধুনা বিনাশায় চ দুষ্কৃতা ধর্ম সংস্থাপনার্থায় সম্ভবামি যুগে যুগে ভগবান প্রতি যুগের আসতে তাঁকু রক্ষা করতে সাধু মানুষ রক্ষা করতে আনন্দ প্রদান করতে অসুর মানুষ বিনাশ করতে তেণু আত্মীয় কহিলেন তসমানন্দ কুমার ইয়ং যদিও গর্গাচার্য কে তবাত্মজ ইয়ে টিকি বুলাইকি কহিলেন কী না ইয়ে সমস্ত ব্রজবাসী মানুষ আনন্দ প্রদান করা এ কথা কৌশল তসমানন্দ কুমার ইয়ং ইয়ে তোমার কুমার কুমার তোমার পুত্র ইয়ে খালি যে মোর পুত্র তা নু তোমার পুত্র তেমনি কুমার অয়ং বলে কহিলেন তসমানন্দ কুমার ওয়ং নারায়ণ সম গুণ ইয়ে আঙ্কর যে গুণ সব রয়েছে নারায়ণ ভাই নারায়ণ সম গুণ আর কহবার অর্থ হচ্ছে নারায়ণ আঙ্ক ভাই কিছু গুণ প্রাপ্ত হয়ে পে কিন্তু প্রকৃতির ভগবান সহ কি সমান হয়ে পে না নারায়ণ কিছু কাশে তাঁর সহ সমান হয়ে পে নারায়ণ সম গুণ তার অর্থ হচ্ছে সেটা শ্রিয়া কীর্তিয়ানুভাবেন তৎকর্মসু ন বিশ্রয় তাঁকর যে ঐশ্বর্য রয়েছে তাঁকর যে কীর্তি রয়েছে এসব বা অনুভব তাঁকর যে প্রভাব সব রয়েছে এতে তোমার বিস্ময় হওয়া কথা নুহ কারণ ইয়ে সেভাবে ভাবে অত্যন্ত শক্তিশালী ব্যক্তি ইয়ে এইভাবে ভাবে গর্গাচার্য কে তাঁকু তুমি আজ এ কথা গর্গাচার্য এই যে গুপ্ত রহস্যটি লাগে উন্মোচন করছেন ব্রজবাসী মানুষ প্রকাশ করছেন তেমন এইভাবে ভাবে নন্দ মহারাজ কৃষ্ণ বিষয়ে কে তাপরে তাঁর বিস্ময় দূর হব এরপরে আমি এসব কথা আলোচনা করা জয় শ্রীমদ ভাগবত কি জয় শ্রী প্রভুপাদ মহারাজ কি জয় শ্রী গুরুদেব কি অনন্ত কোটি বৈষ্ণব কি দায়ী ঘোর প্রেমানন্দী।